ଶ୍ରୀମଦ୍ ଭଗବତ୍ ଗୀତା ପଞ୍ଚମ ଅଧ୍ୟାୟ ଶ୍ଳୋକ 18 ବିଦ୍ୟା ବିନୟ ସମ୍ପନ୍ନୀ ବ୍ରାହ୍ମଣୀ ଗବି ଅସ୍ତିନୀ ସୁନିଚୈବ ସୋପାକେଚ ପଣ୍ଡିତା ସମଦର୍ଶିନ ବିଦ୍ୟା ବିନୟ ସମ୍ପନ୍ନୀ ବିଦ୍ୟା ବିନୟ ସମ୍ପନ୍ନୀ ବ୍ରାହ୍ମଣୀ ଗବିହସ୍ତିନୀ ବ୍ରାହ୍ମଣୀ ଗବିହସ୍ତିନୀ ସୁନିଚୈବ ସୋପାକେଚ ପଣ୍ଡିତ ସମଦର୍ଶିନ ବିଦ୍ୟା ବିନୟ ସମ୍ପନ୍ନୀ ବ୍ରାହ୍ମଣେ ଗବିହସ୍ତିନୀ ସୁନିଚୈବ ସୋପାକେଚ ପଣ୍ଡିତା ସମଦର୍ଶିନ ବିଦ୍ୟା ବିନୟ ସମ୍ପନ୍ନୀ ବ୍ରାହ୍ମଣୀ ଗବିହସ୍ତିନୀ ସୁନିଚୈବ ସୋପାକେଚ ପଣ୍ଡିତା ସମଦର୍ଶିନ ବିଦ୍ୟା ବିନୟ ସମ୍ପନ୍ନୀ ବ୍ରାହ୍ମଣେ ଗବିହସ୍ତିନୀ ସୁନିଚୈବ ସୋପାକେଚ ପଣ୍ଡିତା ସମଦର୍ଶିନ ମୋତେ ଜଣକି ପାଠ କରିବେ ସବ ଧନ୍ୟବାଦ ବିଦ୍ୟା ବିଦ୍ୟା ବା ଶିକ୍ଷା ବିନୟ ବିନୟ ଭାବ ସମ୍ପନ୍ନୀ ପୂର୍ଣ୍ଣ ଭାବେ ଅଧିକୃତ ବ୍ରାହ୍ମଣୀ ବ୍ରାହ୍ମଣଙ୍କ ଠାରେ ଗଭି ଗାଭୀଙ୍କ ଠାରେ ଅସ୍ତିନୀ ହାତୀଠାରେ ସୁନି କୁକୁରଠାରେ ଚ ଏବଂ ଏବ ନିଶ୍ଚିତ ଭାବେ ସୋପାକେ କୁକୁର ମାଂସ ଭୋଜି ଚଣ୍ଡାଳଠାରେ ଚ ଯଥାକ୍ରମେ ପଣ୍ଡିତାହା ପଣ୍ଡିତଗଣ ସମଦର୍ଶିନ ସମାନ ଦୃଷ୍ଟିରେ ଦେଖନ୍ତି ଶ୍ଳୋକର ଅନୁବାଦ ଶ୍ରୀ ଶ୍ରୀମଦ୍ ଶ୍ରୀ ଭକ୍ତି ବିଧାନ ସ୍ୱାମୀ ପ୍ରଭୁପାଦ ମହାରାଜଙ୍କ ଇଂରାଜୀରେ ଏବଂ ଶ୍ରୀ ଶ୍ରୀମଦ୍ ଗୌରବନ୍ଦ ସ୍ୱାମୀ ମହାରାଜଙ୍କର ଓଡ଼ିଆରେ ଏକ ବିଦ୍ୱାନ ଓ ବିନୟୀ ସାଧୁ ପ୍ରକୃତ ଜ୍ଞାନ ବଳରେ ଏକ ବ୍ରାହ୍ମଣ ଗାଭୀ ଅସ୍ଥି କୁକୁର ଏବଂ କୁକୁର ମାଂସ ଭୋଜି ଚଣ୍ଡାଳ ବହୁତ ସମଦୃଷ୍ଟିରେ ଦେଖନ୍ତି ଭାବାର୍ଥରେ ଶ୍ରୀ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଯେଉଁ ବ୍ୟକ୍ତି ପୂର୍ଣ୍ଣ କୃଷ୍ଣ ଚେତନାରେ ଅଛି ସେ ବିଭିନ୍ନ ପ୍ରାଣୀ ଓ ଜାତି ମଧ୍ୟରେ କୌଣସି ପାର୍ଥକ୍ୟ ଦେଖେ ନାହିଁ ବ୍ରାହ୍ମଣ ଓ ଚଣ୍ଡାଳ ମଧ୍ୟରେ ସାମାଜିକ ସ୍ଥିତିରେ ଭେଦ ରହିପାରେ କୁକୁର ଗାଈ ଓ ହାତୀ ମଧ୍ୟରେ ପ୍ରାଣୀ ହିସାବରେ ଭେଦ ରହିପାରେ କିନ୍ତୁ ଏକ ବିଦ୍ୱାନ ଯୋଗୀ ବା କୃଷ୍ଣ ଚେତନଶୀଳ ବ୍ୟକ୍ତି ପାଖରେ ଏ ଶାରୀରିକ ଭେଦଭାବର କିଛି ଅର୍ଥ ନାହିଁ ସେମାନଙ୍କର ଭଗବାନଙ୍କ ସହ ସମ୍ବନ୍ଧ ଯୋଗୁଁ ଏପରି ହୋଇଛି ଭଗବାନ ପରମାତ୍ମା ରୂପରେ ସମସ୍ତଙ୍କ ହୃଦୟରେ ବିଦ୍ୟମାନ ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ହେଉଛି ପ୍ରକୃତ ଜ୍ଞାନ ବିଭିନ୍ନ ଜାତି ବା ବିଭିନ୍ନ ପ୍ରାଣୀଙ୍କର ଶରୀର ଭିନ୍ନ ଭିନ୍ନ କିନ୍ତୁ ଭଗବାନ ସମସ୍ତଙ୍କ ପ୍ରତି ସମାନ ଭାବରେ ଦୟାଳୁ ଅଟନ୍ତି କାରଣ ସେ ପ୍ରତ୍ୟେକ ଜୀବକୁ ବନ୍ଧୁ ଭାବରେ ଗ୍ରହଣ କରନ୍ତି ଏବଂ ତତ୍ ସଙ୍ଗେ ସଙ୍ଗେ ନିଜକୁ ପରମାତ୍ମା ରୂପେ ରଖନ୍ତି ଜୀବ ଯେଉଁ ସ୍ତରର ଯେଉଁ ଜାତିର ବା ଯେଉଁ ବିଭାଗର ହେଉ ପଛେ ସେ ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ରହିଥାନ୍ତି ତାଙ୍କ ପାଖରେ ଶାରୀରିକ ଭେଦଭାବ କିଛି ନଥାଏ ବ୍ରାହ୍ମଣର ଶରୀର ଓ ଚଣ୍ଡାଳର ଶରୀର ଏକା ପ୍ରକାର ନୁହେଁ ତଥାପି ଭଗବାନ ପରମାତ୍ମା ରୂପରେ ଉଭୟଙ୍କ ଶରୀର ମଧ୍ୟରେ ଥାଆନ୍ତି ଭୂତ ପ୍ରକୃତିର ବିଭିନ୍ନ ଗୁଣର ଅବଦାନ ହେଉଛି ବିଭିନ୍ନ ଶରୀର କିନ୍ତୁ ଶରୀର ମଧ୍ୟରେ ଥିବା ଆତ୍ମା ଓ ପରମାତ୍ମା ଉଭୟ ଚିନ୍ମୟ ଅଟନ୍ତି ଆତ୍ମା ଓ ପରମାତ୍ମା ଗୁଣରେ ସମାନ କିନ୍ତୁ ପରିମାଣରେ ସମାନ ନୁହନ୍ତି କାରଣ ଜୀବାତ୍ମା ଏକ ନିର୍ଦ୍ଦିଷ୍ଟ ଶରୀର ମଧ୍ୟରେ ଥାଏ କିନ୍ତୁ ପରମାତ୍ମା ପ୍ରତ୍ୟେକ ଶରୀର ମଧ୍ୟରେ ଥାଆନ୍ତି ଏକ କୃଷ୍ଣ ଚେତନଶୀଳ ବ୍ୟକ୍ତିର ଏ ସମ୍ବନ୍ଧରେ ପୂର୍ଣ୍ଣ ଜ୍ଞାନ ଥାଏ ଏବଂ ସେଥିପାଇଁ ସେ ହେଉଛନ୍ତି ପ୍ରକୃତିରେ ବିଦ୍ୱାନ ବା ପଣ୍ଡିତ ଏବଂ ତାଙ୍କର ସମଦୃଷ୍ଟି ଥାଏ ଆତ୍ମା ଓ ପରମାତ୍ମା ଉଭୟ ଚେତନଶୀଳ ଶାଶ୍ୱତ ଏବଂ ଆନନ୍ଦମୟ ଅଟନ୍ତି। ଏହା ହେଉଛି ଉଭୟଙ୍କ ମଧ୍ୟରେ ସାମ୍ୟ ଭାବ। ଜୀବାତ୍ମା ଏକ ନିର୍ଦ୍ଦିଷ୍ଟ ସୀମିତ ଶରୀର ସମ୍ବନ୍ଧରେ ଚେତନଶୀଳ ଅଟେ। ଜୀବାତ୍ମା ଏକ ନିର୍ଦ୍ଦିଷ୍ଟ ସୀମିତ ଶରୀର ସମ୍ବନ୍ଧରେ ଚେତନଶୀଳ ଅଟେ, କିନ୍ତୁ ପରମାତ୍ମା ସମସ୍ତ ପ୍ରକାର ଶରୀର ବା ସମସ୍ତଙ୍କ ଶରୀର ସମ୍ବନ୍ଧରେ ଚେତନଶୀଳ ଅଟନ୍ତି। ଏହା ହେଉଛି ଆତ୍ମା ଓ ପରମାତ୍ମା ମଧ୍ୟରେ ପାର୍ଥକ୍ୟ ବା ବୈଷମ୍ୟ ଭାବ। କୌଣସି ପ୍ରକାର ବାଛ ବିଚାର ନ କରି ପରମାତ୍ମା ସମସ୍ତଙ୍କ ଶରୀର ମଧ୍ୟରେ ବିଦ୍ୟମାନ ଥାଆନ୍ତି। ନମୋ ବିଷ୍ଣୁପାଦାୟ କୃଷ୍ଣ ପ୍ରେଷ୍ଠାୟ ଭୂତଳେ ଶ୍ରୀମଧ୍ୟେ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ଦିନାମିନି ନମଃ ସଦ୍ଭକ୍ତ ମଣି ମଣିପୁର ଧୋବାହେ ଚ ପ୍ରଭୁପାଦ ରସଦ୍ବାଣୀ ପ୍ରଚାର ନିରତା ହେତେ। ହରେ କୃଷ୍ଣ। ଆପଣମାନଙ୍କୁ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନ ସଂଘ ବୁର୍ଲା କେନ୍ଦ୍ର ତରଫରୁ ବିଶେଷ ଭାବରେ ଗୀତା କାର୍ଯ୍ୟକ୍ରମକୁ ଆମେ ସ୍ୱାଗତ କରୁଛୁ। ତେଣୁ ଆମର ପ୍ରତିଦିନ ସେମିତି ସକାଳେ ଭାଗବତ କଥା, ସନ୍ଧ୍ୟାବେଳେ ଭଗବତ ଗୀତା କଥା କାର୍ଯ୍ୟକ୍ରମ ଚାଲିଛି ଏଠାରେ। ତେଣୁ ଏଇ ଧାରାରେ ଆମେ ଆଜି ପଞ୍ଚମ ଅଧ୍ୟାୟ 18 ଶ୍ଳୋକଟି ଆଲୋଚନା କରିବା। ଗତକାଲି ଆମର ପଞ୍ଚମ ଅଧ୍ୟାୟ 17 ଶ୍ଳୋକଟି ଆଲୋଚନା ହୋଇଛି। ପ୍ରତି ଶ୍ଳୋକ ଭଗବାନ କହିଛନ୍ତି, ପ୍ରତି ଶ୍ଳୋକର ପୂର୍ବ ଶ୍ଳୋକ ସହିତ ସମ୍ବନ୍ଧ ରହିଛି। କାହିଁକି ଏ ଶ୍ଳୋକଟି କହିଲେ, ଏଇଟା ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି। ପୂର୍ବ ଶ୍ଳୋକରେ ଯେଉଁ କହିଥିଲେ ଭଗବାନ, ତଦ୍ବୁଦ୍ଧିଆ ତଦାତ୍ମାନ ତନ୍ନିଷ୍ଠା ତତ୍ପରାୟଣ ଗଚ୍ଛନ୍ତି ଅପୁନରାବୃତ୍ତି ଜ୍ଞାନ ନିର୍ଦ୍ଧତ କର୍ମଶ, ଗତକାଲି ଆଲୋଚନା ହୋଇଛି। ତେଣୁ ବର୍ତ୍ତମାନ ଅର୍ଜୁନଙ୍କ ମନରେ ପ୍ରଶ୍ନ ଉଠିବ, ପ୍ରଭୁ କିଦୃଶେ ଜ୍ଞାନୀନ ଯେ ଅପୁନରାବୃତ୍ତି ମୁକ୍ତି ଗଚ୍ଛନ୍ତି। ଯେଉଁ ଶ୍ଳୋକରେ କହିଲେ ଯେଉଁମାନେ ଭଗବାନଙ୍କର ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ତତ୍ ବୁଦ୍ଧେୟ ତଦାତ୍ମାନ ତାଙ୍କର ଆତ୍ମାନମ କହିଲେ, ତଦାତ୍ମାନ କହିଲେ ବୁଦ୍ଧି ମନ ବୁଦ୍ଧି ଏବଂ ଶ୍ରଦ୍ଧା ଏବଂ ଶରଣାଗତି ଭଗବାନ ଠାରେ ସ୍ଥିର ବା ଦୃଢ଼ ହୋଇଯାଏ, ସେତେବେଳେ ସେ ପୂର୍ଣ୍ଣ ଜ୍ଞାନ ବଳରେ ସମ୍ପୂର୍ଣ୍ଣ ରୂପେ ପାପ ବିମୁକ୍ତ ହୋଇଯାଏ ଏବଂ ଏହିପରି ଭାବରେ ସେ ସିଧା ମୁକ୍ତି ପଥରେ ପଥିକ ହୁଏ। ଏ କଥାଟି କହିଲେ ଭଗବାନ ଅର୍ଜୁନଙ୍କୁ। ତେଣୁ ଅର୍ଜୁନମାନଙ୍କର ମନରେ ପ୍ରଶ୍ନ ଆସୁଛି ବର୍ତ୍ତମାନ, ଯେ କିଦୃଶାସ୍ତେ ଜ୍ଞାନୀନ ଯେ ଅପୁନରାବୃତ୍ତି ମୁକ୍ତି ଗଚ୍ଛନ୍ତି। ସେ ଯେଉଁ ଜ୍ଞାନୀ ଯେ ଆଉ ଅପୁନରାବୃତ୍ତି ଭୌତିକ ଜଗତ ଏଭଳି ସମସ୍ତ ପୁନରାବୃତ୍ତି ଚାଲିଛି, ପୁନରାବି ଜନନମ ପୁନରାବି ମରଣମ ପୁନରାବି ଜନନୀ ଜଠରେ ଶୟନମ। ଆମେ ଜନନୀ ଜଠରେ ଆସିଲେ, ମାଆଙ୍କ ଗର୍ଭରେ ଆସିଲେ, ଜୀବନ ଧାରଣ କଲେ, ପୁଣି ମୃତ୍ୟୁବରଣ କଲେ, ପୁଣି ଆଉ ଗୋଟିଏ ଶରୀର ପ୍ରାପ୍ତ ହେବା, ଏ ପୁନରାବୃତ୍ତି ଚାଲିଛି। ଆ ବ୍ରହ୍ମ ଭୁବନ ଲୋକ ପୁନରାବର୍ତ୍ତିନ ଅର୍ଜୁନ, ବ୍ରହ୍ମଲୋକଠୁ ଆରମ୍ଭ କରି ସବୁଠାରେ ଏଇ ପୁନରାବୃତ୍ତି ଚାଲିଛି। ଜନ୍ମ ହେଉଛନ୍ତି, ପୁଣି ମୃତ୍ୟୁବରଣ କରୁଛନ୍ତି, ପୁଣି ଜନ୍ମ ହେଉଛନ୍ତି, ପୁଣି ମୃତ୍ୟୁବରଣ କରୁଛନ୍ତି, ଏହିଭଳି ଭାବେ ଚାଲିଛି। ଜନ୍ମମୃତ୍ୟୁ ଚକ୍ରରୁ ରକ୍ଷା କେହି ପାଇପାରୁନାହାନ୍ତି ଏବଂ ସେ ସମ୍ବନ୍ଧରେ ଖୁବ୍ କ୍ୱଚିତ ଲୋକ ଜିଜ୍ଞାସା କରୁଛନ୍ତି, ଆମେ ଏଇ ଜନ୍ମମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇପାରିବୁ କି। ଏଇ ଜିଜ୍ଞାସା ଯେଉଁଠି ଆରମ୍ଭ ହେବ ସେଠି ତାଙ୍କର ମୁକ୍ତିର ପଥ ଖୋଲିଯିବ ତାଙ୍କ ପାଇଁ, କିନ୍ତୁ ଅଧିକାଂଶ ଲୋକଙ୍କର ସେ ଜିଜ୍ଞାସା ନାହିଁ। ତେଣୁ ଯାହା ହେଉ, ଯେଉଁମାନେ ଅପୁନରାବୃତ୍ତି ଆଉ ପୁନରାବୃତ୍ତି ହୁଏ ନାହିଁ, ଯେତେବେଳେ ଶରୀର ତ୍ୟାଗ କରନ୍ତି ଆଉ ଭୌତିକ ଜଗତ ଆସନ୍ତି ନାହିଁ, ଏ ଯେଉଁ କଥାଟା କୁହାଗଲା ପୂର୍ବ ଶ୍ଳୋକରେ। ତେଣୁ ବର୍ତ୍ତମାନ ଅର୍ଜୁନ ଚିନ୍ତା କରୁଛନ୍ତି, ଭଗବାନ କହିନାହାନ୍ତି, ଚିନ୍ତା କରି ମନର ଭାବ ଭଗବାନ କହିବେ ସେଥିପାଇଁ ଏ ଶ୍ଳୋକଟି। ପ୍ରଭୁ କିଦୃଶେ ଜ୍ଞାନୀ ନୁହଁ, ସେ ଜ୍ଞାନୀ ଯେ ଅପୁନରାବୃତ୍ତି ଯାହାକୁ ଆଉ ପୁନରାବୃତ୍ତି ହେଉନାହିଁ, ଶରୀର ତ୍ୟାଗ କଲା ପରେ ସେ ଆଉ ଆସୁନାହାନ୍ତି, ଅପୁନରାବୃତ୍ତି ଯେଉଁମାନେ ରହୁଛି ବା ଯାହାକୁ ମୁକ୍ତି ବୋଲି କୁହାଯାଏ, କିଭଳି ଭାବରେ ସେମାନେ ମୁକ୍ତିକୁ ପ୍ରାପ୍ତ ହୁଅନ୍ତି, କିଭଳି ଭାବରେ ପ୍ରାପ୍ତ ହୁଅନ୍ତି, ସେଥିପାଇଁ ପ୍ରଶ୍ନ ନ ପଚାରିଲେ ମଧ୍ୟ ଭଗବାନ ସବୁ ଜାଣନ୍ତି। ତେଣୁ ଭଗବାନ ଏହି ଶ୍ଳୋକରେ କହୁଛନ୍ତି, ତା'ର ଉତ୍ତର ଏଇଠି ଦେଇଛନ୍ତି 18 ଶ୍ଳୋକରେ, ଯେ ବିଦ୍ୟା ବିନୟ ସମ୍ପନ୍ନେ ବ୍ରାହ୍ମଣେ ଗଭୀ ହସ୍ତିନୀ। ଏ ଯେଉଁ ଜ୍ଞାନୀ, ପ୍ରକୃତ ଜ୍ଞାନୀ ହେଉଛି ପଣ୍ଡିତ। ପଣ୍ଡିତ କିଏ? ଆମର ସାଧାରଣତଃ ଯେଉଁମାନେ ବ୍ରାହ୍ମଣ ଉପରେ ଜନ୍ମ ହେଉଛନ୍ତି ତାକୁ କୁହନ୍ତି ପଣ୍ଡିତ, ବ୍ରାହ୍ମଣ ଉପରେ ଜନ୍ମ ହେଉଛନ୍ତି ପଣ୍ଡିତ ବୋଲି କହୁଛନ୍ତି। ଆମର ପ୍ରଭୁପାଦ ମହାରାଜ କହନ୍ତି, କାଲକାଟାରେ ଜଣେ ବ୍ୟକ୍ତି ଥିଲେ, ବ୍ରାହ୍ମଣ ଉପରେ ଜନ୍ମ ହେଇଛନ୍ତି, ପଣ୍ଡିତ ଜୀ ସମସ୍ତେ ଡାକନ୍ତି, ଯଦିଓ ସେଠି ହେଲା ଗାଡ଼ି ଚଲାଉଛନ୍ତି, ସେଠିକାର ଆଗେ ଚଲାଉଥିଲେ, ଆଜିକାଲି କ'ଣ ହେଉଛି ରିକ୍ସା ଯେଉଁ ଆମର ଚଲାଉଛନ୍ତି ଇଏ କରିକିରି ପେଡ଼ାଲ ମାରିକି ସେତେବେଳେ ଠେଲି ଠେଲିକି ନେଉଥିଲେ ରିକ୍ସା ଠେଲା ଗାଡ଼ି, ଠେଲା ଗାଡ଼ି ଚଲାଇଲେ ମଧ୍ୟ ସେ ବ୍ରାହ୍ମଣ ଯିଏ ଦେଖିବା ପଣ୍ଡିତ ନ ଆସିଲେ ପଚାରିବେ କହିବେ ଇଏ କ'ଣ ପଣ୍ଡିତ, ପ୍ରକୃତ ପଣ୍ଡିତ କିଏ? ଚାଣକ୍ୟ ପଣ୍ଡିତ କହିଛନ୍ତି କ'ଣ, ମାତୃବତ୍ ପରଦାରେଷୁ ଆତ୍ମବତ୍ ସର୍ବଭୂତେଷୁ ପରଦ୍ରବ୍ୟେଷୁ ଲୋଷ୍ଟବଦ୍ଧ ପଶନ୍ତି ସେ ପଣ୍ଡିତା। ପଣ୍ଡିତର ସଂଜ୍ଞା ଆଉ ଜଣେ ପଣ୍ଡିତ ଦେଇଛି, ଚାଣକ୍ୟ ପଣ୍ଡିତ ଦେଇଛନ୍ତି। ଆମର ମାତୃବତ୍ ପରଦାରେଷୁ, ପର ସ୍ତ୍ରୀକୁ ମା' ଭଳି ଦେଖିବ। ଆମର ଯେତେ ବିଦ୍ୱାନ ପଣ୍ଡିତ ହେଲେ ମଧ୍ୟ ସେ ଜ୍ଞାନ ନାହିଁ ତାଙ୍କର, ପରସ୍ତ୍ରୀ ଦେଖିଲେ ଉପଭୋଗର କାମନା ଯାହାତ ହେଉଛି। ତେଣୁ ସେମାନେ ଯଦିଓ ପଣ୍ଡିତ ହୋଇପାରନ୍ତି, ଆମର ମଧ୍ୟରେ କିଛି ବର୍ଷ ତଳେ ମୁଁ ଦେଖୁଥିଲି ନ୍ୟୁଜ୍ରେ ଆସିଥିଲା, ସବୁ ବହୁତ ବାହାରୁ ସବୁ ଆସିଥିଲେ, ବଡ଼ ବଡ଼ ପଣ୍ଡିତମାନେ ସବୁ ଆସିଥିଲେ, କିନ୍ତୁ ତାଙ୍କ ଗ୍ରୁପ୍ରେ ଗୋଟେ ସ୍ତ୍ରୀ ଲୋକ ଜଣେ ଥିଲେ, ତାଙ୍କ ସହିତ ତାଙ୍କୁ ଉପଭୋଗ କରିବା ପାଇଁ ସ୍ତ୍ରୀ ଲୋକ ଜଣଙ୍କ ଚାହିଁଲେ, ଏହିସବୁ କହି ନ୍ୟୁଜ୍ରେ ବାହାରିଥିଲା, ତାଙ୍କୁ ଦଣ୍ଡ ପ୍ରଦାନ କରାଯାଇଥିଲା, ଏସବୁ ଘଟଣା ବାହାରିଥିଲା। ଏତେ ବିଦ୍ୱାନ ବ୍ୟକ୍ତି ହେଲେ କ'ଣ ହେବ, ଏ ଜ୍ଞାନଟି ତାଙ୍କର ନାହିଁ, ପର ସ୍ତ୍ରୀ ହେଉଛି ମା' ଭଳି, ଏ ଜ୍ଞାନଟି ନାହିଁ, ତେଣୁ ସେ ପ୍ରକୃତରେ ବିଦ୍ୱାନ ହୁଅନ୍ତି, ସେ ହେଉଛି ମୂର୍ଖ, ନମ୍ବର ୱାନ୍ ମୂର୍ଖ। ତେଣୁ ପ୍ରଥମ ପଣ୍ଡିତ ବ୍ୟକ୍ତି ହେଉଛନ୍ତି ସିଏ ଯିଏ ଅନ୍ୟ ସ୍ତ୍ରୀକୁ ମା' ଭଳି ଦେଖନ୍ତି, ମାତୃବତ୍ ପର ଦାରେଷୁ, ଏବଂ ପର ଦ୍ରବ୍ୟେଷୁ ଲୋଷ୍ଟବତ୍, ପରର ଧନ ରହିଛି, ପରର ଧନ ରହିଛି, ସେ କୌଣସି କାରଣ ତା'ର ଭୁଲିଗଲା ବା ଚାଲିଯାଇଛି, ଛାଡ଼ିଯାଇଛି, ଏମିତି ହେଇଛି, ସେଥିପାଇଁ ଲୋଭ କରିବେ ନାହିଁ। ଲୋଷ୍ଟବତ୍, ଲୋଷ୍ଟବତ୍ ହେଲେ ପଥରଟି ରହିଛି ବା ଟେକାଟି ରହିଛି, ପଥରଟି ରହିଛି, ତା ପ୍ରତି କୌଣସି ଲୋଭ ନାହିଁ, ସେଭଳି ଭାବରେ ଲୋଭ କରିବେ ନାହିଁ। ଅବଶ୍ୟ ଆଦରେ ଆଉ ଗୋଟେ କଥା ରହିଛି, ଆମେ ପରେ କହିବା ସେଇଟା, ପର ଦ୍ରବ୍ୟେଷୁ ଲୋଷ୍ଟବତ୍ ଆତ୍ମବତ୍ ସର୍ବଭୂତେଷୁ। ଆମର ଶରୀରରେ ପାଦରେ ଗୋଟେ କଣ୍ଟା ପଶିଗଲେ କେତେ କଷ୍ଟ ହେଉଛି, କିନ୍ତୁ ପରର ଶରୀରରେ ବେକରେ ଛୁରୀ କଟୁଛି, ଧୀରେ ଧୀରେ କଟୁଛି, ହାଲାଲ ହେଉଛି, ହାଲାଲ, ଆମକୁ କିଛି କଷ୍ଟ ସେଥିପାଇଁ ନାହିଁ। ଇଏ କ'ଣ ପଣ୍ଡିତ, ଇଏ କି ଧର୍ମ, ଇଏ କି ଧାର୍ମିକ ବ୍ୟକ୍ତି, ପରର ବେକକୁ କାଟିଲେ କାଟୁଛନ୍ତି, ଧୀରେ ଧୀରେ କାଟୁଛନ୍ତି, କାହିଁକିନା କାଳେ ଅସୁବିଧା ହେବ, କ'ଣ ବ୍ଲକ୍ ହେଇଯିବ, କ'ଣ ହେଇଯିବ, ଆମର ମାଂସଟା ଖାଇବାରେ ଅସୁବିଧା ହେବ, ତେଣୁ କରି ତାକୁ ଧୀରେ ଧୀରେ କଟା ହେଉଛି, ହାଲାଲ ହେଉଛି, ସେ ହାଲାଲ ନହେଲେ ସେ ଖାଇବେ ନାହିଁ, ତାକୁ କଷ୍ଟ ଦେଇ ନ ମାରିଲେ ସେ ଖାଇବେ ନାହିଁ ସେ ମାଂସ। ଏଭଳି ଧାର୍ମିକ ବ୍ୟକ୍ତି ସବୁ ରହିଛନ୍ତି ଦୁନିଆରେ, ତେଣୁ ନିଜକୁ ଯଦି ସେଇଭଳିଆ କରାଯାଆନ୍ତା କେମିତି ଲାଗିଥାନ୍ତା, ସେଇଟାକୁ ଚିନ୍ତା ନାହିଁ। ଆତ୍ମବତ୍ ସର୍ବଭୂତେଷୁ, ସବୁ ଜୀବଙ୍କ ପାଇଁ ସେଇଭଳି ଭାବରେ ଯେଉଁମାନେ ନିଜର ଶରୀର ଭଳି ଯେଉଁମାନେ ଆମେ ଶରୀରକୁ ଯତ୍ନ ନେଉଛୁ, ଅନ୍ୟମାନଙ୍କ ପ୍ରତି ସେଇଭଳି ଭାବରେ ଚିନ୍ତା କରିବା, ସେ ହେଉଛନ୍ତି ପଣ୍ଡିତ, ଏ ଚାଣକ୍ୟ ପଣ୍ଡିତଙ୍କ ମତ। ତେଣୁ ଆମର ଭଗବାନଙ୍କ ମତରେ ପଣ୍ଡିତ ହେଉଛନ୍ତି ସିଏ, ଇଏ ଯେଉଁମାନେ ଏଇ ବିଦ୍ୟା ପ୍ରାପ୍ତ ହୋଇଛନ୍ତି, ବିଦ୍ୟା ବିଦ୍ୟା କହିଲେ ଭଗବତ ଗୀତାରେ ଭଗବାନ କହିଲେ ଆଧ୍ୟାତ୍ମ ବିଦ୍ୟା ବିଦ୍ୟାନା, ବହୁତ ପ୍ରକାର ବିଦ୍ୟା ଅଛି ଭୌତିକ ଜଗତରେ, ଅନେକ ପ୍ରକାର ବିଦ୍ୟା ରହିଛି, କେତେ ପ୍ରକାର ସବୁ ରହିଛି, ଡିପାର୍ଟମେଣ୍ଟ ସବୁ ରହିଛି, କଲେଜ ୟୁନିଭର୍ସିଟି ଟେକ୍ନୋଲୋଜି ଡିପାର୍ଟମେଣ୍ଟ ସବୁ ରହିଛି। ଥରେ ଆମର ପ୍ରଭୁପାଦ ମହାରାଜ ଯାଇଥିଲେ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିକୁ ଯାଇଥିଲେ, ଆମେରିକାର ବହୁତ ବିରାଟ ବଡ଼ ଟେକ୍ନୋଲୋଜି, ସେ ବହୁତ ବିଦ୍ୟା ରହିଛି, ବହୁତ ଟେକ୍ନୋଲୋଜି ରହିଛି, ସେଠି ଯେଉଁ ପ୍ରବଚନ ଦେଲେ ତାପରେ ପଚାରିଲେ ଆପଣ ଏଠି ବହୁତ ଟେକ୍ନୋଲୋଜି ଅଛି, ଏଭଳି କିଛି ଟେକ୍ନୋଲୋଜି ଅଛି ଯେଉଁ ଟେକ୍ନୋଲୋଜିରେ ଆମେ ଜାଣିବା ଗୋଟେ ଜୀବନ୍ତ ବ୍ୟକ୍ତି ଏବଂ ମୃତ ବ୍ୟକ୍ତି ଭିତରେ କ'ଣ ତଫାତ୍, ଏଇଟା ପଚାରିଦେଲେ, ପଚାରିଦେଲେ କିଏ ଉତ୍ତର ଦେବ ତା'ର, ଏ ପର୍ଯ୍ୟନ୍ତ ଆମର ସାଇନ୍ସ ସେଇଟା ଜାଣିନାହିଁ, ଆତ୍ମା ସମ୍ବନ୍ଧୀୟ ଜ୍ଞାନ ନାହିଁ ସାଇନ୍ସମାନଙ୍କୁ, ସାଇଣ୍ଟିଷ୍ଟମାନଙ୍କର, ତେଣୁ ସେ ଟେକ୍ନୋଲୋଜି କେଉଁଠି ଆସିବ କେହି କହିପାରିଲେ ନାହିଁ। ତେଣୁ ବହୁତ ବିଦ୍ୟା ଅଛି, କିନ୍ତୁ ଯଦି ଅଧ୍ୟାତ୍ମ ବିଦ୍ୟା ନାହିଁ ତାହେଲେ ସେ ବିଦ୍ୟାର କିଛି ମୂଲ୍ୟ ନାହିଁ। ଆମର ଭକ୍ତିବନ ଠାକୁର ଯେ ଜଣେ ମାଜିଷ୍ଟ୍ରେଟ ଥିଲେ, ଆମର ମାଜିଷ୍ଟ୍ରେଟ ବସିଛନ୍ତି, ମାଜିଷ୍ଟ୍ରେଟ ଥିଲେ,
ସିଏ ରଚନା କରିଛନ୍ତି ଅନେକ ସୁନ୍ଦର ସଙ୍ଗୀତ ରଚନା କରିଛନ୍ତି ବଙ୍ଗଳାରେ, ଇଂରାଜୀରେ ମଧ୍ୟ ରଚନା କରିଛନ୍ତି, ବହୁତ ଶାସ୍ତ୍ର ରଚନା କରିଛନ୍ତି। ତେଣୁ ସେ କହିଛନ୍ତି ଯେ ଜଡ଼ ବିଦ୍ୟାଗତ ମାୟାର ବୈଭ, ଏତେ ବିଦ୍ୟା ରହିଛି ବହୁତ ବିଦ୍ୱାନ ବ୍ୟକ୍ତିରେ କ'ଣ ହେବ, ଏସବୁ ମାୟାର ବିଭିନ୍ନ ମାୟାର ଅନଲିମିଟେଡ୍ ରହିଛି ବିଭବ, ବା ମାୟାର ଅନଲିମିଟେଡ୍ କ'ଣ ବିସ୍ତାର ଅଛି କହି ହେବ ନାହିଁ। ବିଭିନ୍ନ ବୈଜ୍ଞାନିକମାନେ ବିଭିନ୍ନ ସମୟରେ ଚାଲିଛି ତାଙ୍କର ନୂତନ ନୂତନ ଆବିଷ୍କାର ଉଦ୍ଭାବନ କରୁଛନ୍ତି, ପ୍ରତିବର୍ଷ ବହୁତ ନୋବେଲ ପ୍ରାଇଜ୍ ପାଉଛନ୍ତି, ବିଭିନ୍ନ ଅନ୍ୟ ସବୁ ବିଭିନ୍ନ ସବୁ ପ୍ରାଇଜ୍ ଦିଆଯାଉଛି, ବିଭିନ୍ନ ପ୍ରକାର ପ୍ରାଇଜ୍ ଦିଆଯାଉଛି, କିଛି ପ୍ରକାର ପ୍ରାଇଜ୍ ଦିଆଯାଉଛି ପୃଥିବୀରେ। ଏହିଭଳି ବିଭିନ୍ନ ପ୍ରକାର ଜ୍ଞାନ ରହିଛି, ଅନଲିମିଟେଡ୍ ସରିଗଲା ନାହିଁ, ଏତିକି ଜ୍ଞାନ ସରିଗଲା ତା ନାହିଁ, ଚାଲିଛି ସବୁଦିନେ, ସବୁ ବର୍ଷ କିଛି ନା କିଛି ବୈଜ୍ଞାନିକ ପାଉଛନ୍ତି, ନୋବେଲ ପ୍ରାଇଜ୍ ପାଉଛନ୍ତି। କିନ୍ତୁ ଏସବୁ ମାୟାର ବୈବ, ମାୟା ଯେତେ ଆପଣ ରିସର୍ଚ୍ଚ କରି ଚାଲିଲେ ଯେତେ ନୂଆ ନୂଆ ଉଦ୍ଭାବନ ଚାଲିବ 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 ଶେଷ ହେବ ନାହିଁ, ଅନଲିମିଟେଡ୍ ନଲେଜ୍ ଶେଷ ହେବ ନାହିଁ। କିନ୍ତୁ ଏ ଯେତେ ଜ୍ଞାନ ଥିଲେ ମଧ୍ୟ ଯଦି ଅଧ୍ୟାତ୍ମ ଜ୍ଞାନ ନାହିଁ, ଏ ଜ୍ଞାନର କିଛି ମୂଲ୍ୟ ନାହିଁ, ଜ୍ଞାନଟା ହେଉଛି ଶୂନ, ଶୂନ ସହିତ ତୁଳନା କରେ, ଜିରୋ ସହିତ ତୁଳନା କରେ, ଜିରୋର କିଛି ମୂଲ୍ୟ ନାହିଁ। ବହୁତ ବିଦ୍ୟା ପ୍ରାପ୍ତ ହୋଇଛନ୍ତି, ବହୁତ ନୋବେଲ ପ୍ରାଇଜ୍ ପାଉଛନ୍ତି, ସବୁ ରହିଛନ୍ତି, ବହୁତ ବୈଜ୍ଞାନିକମାନେ ରହିଛନ୍ତି, ବହୁତ ବିଦ୍ୟା ପ୍ରାପ୍ତ ହୋଇଛନ୍ତି, ସବୁ ଜିରୋ, ସବୁ କିଛି ମୂଲ୍ୟ ନାହିଁ। କେମିତି ନା ଏତେ ଜ୍ଞାନ ଅଛି କେମିତି କହିବା ମୂଲ୍ୟ ନାହିଁ ବୋଲି, କିଏ କହିପାରିବେ? କାହିଁକି ମ୍ୟାଟେରିଆଲ ସାଇନ୍ସକୁ ଯେଉଁ ବୈଜ୍ଞାନିକ ଯେଉଁ ଯେତେ ଜ୍ଞାନ ଅଛି ସେଇଟାକୁ ଜିରୋ ସହିତ ତୁଳନା କରାଯାଉଛି କାହିଁକି ନା ଭଗବତ ଗୀତାରେ ଭଗବାନ କହିଲେ, ଭାଗବତରେ କୁହାଯାଇଛି, ଭଗବାନ ଜଣେ ଅବତାର ଋଷଭଦେବ କହିଛନ୍ତି ଯେ ପରାହବସ୍ତାବତ୍ ଅବୋଧ ଯାବତ ଯାବତ୍ ନ ଜିଜ୍ଞାସିତ ଆତ୍ମତତ୍ଵ, ଯେତେ ଦିନ ପର୍ଯ୍ୟନ୍ତ ଆତ୍ମତତ୍ଵ ଜିଜ୍ଞାସା ହେଉନାହିଁ ସେତେଦିନ ପର୍ଯ୍ୟନ୍ତ ସେ ସବୁ ପରାଭବ, ସେ ସବୁ ଫେଲିଓର, ଆଉ ତା'ର କିଛି ମୂଲ୍ୟ ନାହିଁ। ଆମେ କେମିତି କହିବା ମୂଲ୍ୟ ନାହିଁ, ଏତେ ନୋବେଲ ପ୍ରାଇଜ୍ ପାଇଲେ, ଏତେ କ'ଣ ଏତେ ସମ୍ମାନିତ ହେଲେ, ଏତେ କଥା ହେଲା, ଏତେ ଧନ ବି ପାଇଲେ, କୌନ ବନିକା କରୋଡ଼ପତି ଗୋଟିଏ ଟଙ୍କା ପାଇଯାଉଛନ୍ତି, ତା'ର ମୂଲ୍ୟ ନାହିଁ ବୋଲି କେମିତି କହିବା? ଭଗବତ ଗୀତାରେ ଭଗବାନ କହିଲେ ମୃତ୍ୟୁ ସର୍ବହରସ୍ତାହ, ଯାହା ସବୁ ପାଇଥିଲେ ମୃତ୍ୟୁରେ ସବୁ ଚାଲିଗଲା, ଆଉ କିଛି ରହିଲା ନାହିଁ, ଜିରୋ ହୋଇଗଲା। ବହୁତ ଜ୍ଞାନ ଥିଲା ତେଣୁ ସେଇଟାକୁ ଜିରୋ ସହିତ ତୁଳନା କରାଯାଇଛି, ଜିରୋର କିଛି ମୂଲ୍ୟ ନଥାଏ। କିନ୍ତୁ ଯଦି ଏକ ରହିଛି ବାମ ପଟେ, ପ୍ରତି ଜିରୋର ମୂଲ୍ୟ ଦଶ ଗୁଣ ଲେଖା ବଢ଼ି ବଢ଼ିକା ଯିବ, ଗୋଟିଏ ଜିରୋ ହେଲା ଦଶ, ଦୁଇଟି ଜିରୋ ହେଲେ ଶହେ, ତିନୋଟି ଜିରୋ ହେଲେ ହଜାର, ଏହିଭଳି ଭାବରେ ବଢ଼ି ବଢ଼ିକା ଯିବ। ତେଣୁ ଯେତେ ବିଦ୍ୟା ଥାଉ, ଅଧ୍ୟାତ୍ମ ବିଦ୍ୟା ନାହିଁ ମାନେ ସେ ବିଦ୍ୟା ଶୂନ, ଜିରୋ, କିଛି ମୂଲ୍ୟ ନାହିଁ। ଏ ବିଦ୍ୟା ଦ୍ୱାରା ଆମେ ଭୌତିକ ଜଗତ ପାର ହୋଇପାରିବା ନାହିଁ, ଏ ଭୌତିକ ଜଗତର ମୂଳ ସମସ୍ୟା ଜନ୍ମ ମୃତ୍ୟୁ ଜରା ବ୍ୟାଧି, ଏ ସମସ୍ୟାର ଆମେ ସମାଧାନ କରିପାରିବା ନାହିଁ, ତାହେଲେ ସେ ସମସ୍ୟାର ମୂଲ୍ୟ କ'ଣ? ରୋଗାନ ମହାରାଜ ଉଦାହରଣ ସବୁ ଦିଅନ୍ତି, ଆମେ ବହୁତ ଥର କହିଛେ କଥା, ବହୁତ ବିଦ୍ୱାନ ପଣ୍ଡିତ ପାଶ୍ଚାତ୍ୟ ଜଗତରୁ ପାଠ ପଢ଼ିକି ଆସିଥିଲେ, ପଢ଼ିକି ଆସିଥିଲେ ନିଜ ଗ୍ରାମକୁ ଯାଉଛନ୍ତି, ବା ଏଇଭଳି ଭାବରେ ନୌକାରେ ପାରି ହେଉଛନ୍ତି, ନଦୀ ପାର ହେଉଛନ୍ତି, ବହୁତ ବିଦ୍ୟା ତାଙ୍କ ରହିଛି, ବହୁତ ଗର୍ବ ମଧ୍ୟ, ବିଦ୍ୟା ବିନୟ ସମ୍ପନ୍ନ ଆସିଗଲା ସାଙ୍ଗେ ସାଙ୍ଗେ, ବିଦ୍ୟା ପାଖରେ ଯଦି ବିନୟ ରହିଲା ସେ ହେଉଛି ବିଦ୍ୟା, ବିଦ୍ୟା ପାଖରେ ଯଦି ଗର୍ବ ଆସିଗଲା ସେଇଟା ଅବିଦ୍ୟା। ଆମର କହିଲେ ଗତମଣ ଠାକୁର କହିଲେ ଅବିଦ୍ୟା ସବୁ ଅବିଦ୍ୟା, ସବୁ ପ୍ରକୃତ ବିଦ୍ୟା ନୁହଁ। ତେଣୁ ସେ ନାଭିକୁ ପଚାରନ୍ତି, ଆରେ ତୁ କ'ଣ ପାଠ ପଢ଼ିଛୁ? ମୁଁ ଡକ୍ଟରେଟ୍ କରିକି ଆସିଛି ଫରେନ୍ରୁ, ବଡ଼ ପଢ଼ିକି ଆସିଛି, ତୁ କ'ଣ କିଛି ଫିଜିକ୍ସ ଫିଜିକ୍ସ ପଢ଼ିଛୁ? ନା ସାର୍, ମୁଁ କିଛି ପଢ଼ିନାହିଁ। ତାଙ୍କର ଜୀବନ ବୃଥା ହେଇଗଲା, 25% ନଷ୍ଟ ହେଇଗଲା। ଫିଜିକ୍ସ ଜାଣିନୁ, 25% ଜୀବନ ନଷ୍ଟ ହେଇଗଲା ତୋର। ଆମେ ସବୁ ଜାଣିଛୁ ଆମ ଜୀବନକୁ ଭାଲ୍ୟୁ ରହିଛି, ବହୁତ ମୂଲ୍ୟବାନ ଆମ ଜୀବନ, ଏଭଳି ଭାବରେ ଭାବୁଛନ୍ତି ଗର୍ବ ରହିଛି।
ପୁଣି କିଛି ବାଟ ଗଲା, ପଚାରିଲେ ଆରେ ତୁ କ'ଣ କେମିଷ୍ଟ୍ରି ଜାଣିଛୁ? ନା ସରକାର ମୁଁ ତ କିଛି ଜାଣିନାହିଁ, କିଛି ପାଠ ପଢ଼ିନାହିଁ। ତା ତୋର ଜୀବନ ପୁଣି 25% ଗଲା, 50% ଅଧା ବେକାର ହେଇଗଲା ତୋର ଜୀବନ। ତେଣୁ ଆଉ କିଛି ବାଟ ଗଲା ପରେ ପଚାରିଲେ ଆଚ୍ଛା ମ୍ୟାଥମେଟିକ୍ସ ଜାଣିଛୁ, ଗଣିତ? ନା ନା ତୋର ପୁଣି 75% ଜୀବନ ନଷ୍ଟ ହେଇଗଲା, 75% ଜୀବନ ନଷ୍ଟ ହେଇଗଲା। ତାପରେ କିଛି ସମୟ ଗଲା ପରେ ଆଉ କିଛି ପଚାରିନାହାନ୍ତି। ପଚାରିବା ପୂର୍ବରୁ ନାଭିକୁ ପଚାରିଲେ, ସାର୍ ଆପଣ ସୁଇମିଂ ଜାଣିଛନ୍ତି, ପହଁରା ଜାଣିଛନ୍ତି? ନା ମୁଁ ଜାଣିନି ସେଇଟା। ନା ଆପଣ ବର୍ତ୍ତମାନ ସବୁ ଜୀବନଟା ପୂର୍ଣ୍ଣ ନଷ୍ଟ ହୋଇଯିବ। ଝଡ଼ ଆସିଲା, ଝଡ଼ରେ ନୌକାଟି ବୁଡ଼ିଗଲା ଏବଂ ସେ ବିଦ୍ୱାନ ବ୍ୟକ୍ତି ମୃତ୍ୟୁବରଣ କଲେ। କିନ୍ତୁ ନାବିକ ପାଠ ନ ପଢ଼ିଲେ ମଧ୍ୟ ସନ୍ତରଣ ଜାଣିଥିଲା, ସନ୍ତରଣରେ ପହଁରିକି ପଳାଇ ଆସିଲା। ଏ ଉଦାହରଣ ଦିଆଯାଉଛି କ'ଣ ପାଇଁ ନା ଆମର ଯେତେ ଜ୍ଞାନ ଥାଉ ମୃତ୍ୟୁରେ ସବୁ ଚାଲିଯାଉଛି, ନଷ୍ଟ ହୋଇଯାଉଛି। ମୃତ୍ୟୁ ସର୍ବହରସ୍ତାମ, ମୃତ୍ୟୁ ରୂପରେ ମୁଁ ସବୁକିଛି ନେଇଯାଏ, ହରଣ କରିନିଏ। କିନ୍ତୁ ଆମର ଯଦି ଅଧ୍ୟାତ୍ମ ବିଦ୍ୟା ଅଛି, ଏ ଅଧ୍ୟାତ୍ମ ବିଦ୍ୟାକୁ ଭଗବାନ ନଷ୍ଟ କରନ୍ତି ନାହିଁ। ଭଗବତ ଗୀତା ତୃତୀୟ ଅଧ୍ୟାୟ ଭଗବାନ କହିଲେ, ସ୍ୱଳ୍ପମପ୍ୟ ଧର୍ମଶ୍ରେୟ ତ୍ରାୟତେ ମହତ ଭୟା। ଯଦି ଅଳ୍ପ କିଛି ଯେ ଭଗବାନ ଅଧ୍ୟାତ୍ମ ବିଦ୍ୟା ପ୍ରାପ୍ତ ହୋଇଛି ବା ଭଗବାନ ସେବା କରୁଛି, ତାହେଲେ ସେଇଟା କେବେ ହେଲେ ନଷ୍ଟ ହେବ ନାହିଁ, ବରଂ ସେଇଟା ତାକୁ ବହୁତ ବଡ଼ ବିପଦରୁ ରକ୍ଷା କରିବ। ତେଣୁ ଯେତେ ବିଦ୍ୟା ରହିଛି, ବହୁତ ଅନେକ ପ୍ରକାର ବିଦ୍ୟା ରହିଛି, ଯେଉଁମାନେ ବାହାର କରୁଛନ୍ତି, କିଛି ନୂଆ ଉଦ୍ଭାବନ କରୁଛନ୍ତି, ତାଙ୍କୁ କେତେ ସମ୍ମାନ ଦିଆଯାଉଛି, କେତେ ପ୍ରାଇଜ୍ ଦିଆଯାଉଛି, କେତେ ପୁରସ୍କାର, କେତେ ଟଙ୍କା ପାଉଛନ୍ତି ସେମାନେ, କୋଟି କୋଟି ଟଙ୍କା ଏଇଭଳି ଭାବରେ ଖର୍ଚ୍ଚ ହେଉଛି, ତାଙ୍କୁ ପ୍ରାଇଜ୍ ଦିଆଯାଉଛି। ଏତେ ନୂଆ ନୂଆ ଉଦ୍ଭାବନ, ଏତେ ବିଦ୍ୟା ପ୍ରାପ୍ତ ହେଲେ ପ୍ରଶଂସିତ ହେଉଛନ୍ତି, ଗ୍ରନ୍ଥ ଲେଖା ହେଉଛି, ବହି ବାହାରୁଛି ତାଙ୍କ ଭିତରେ, ବାୟୋଲୋଜି ତାଙ୍କର ବାୟୋ କ'ଣ ଯେଉଁ ବାୟୋଗ୍ରାଫି ତାଙ୍କ ଜୀବନ ବିଷୟରେ ବାହାରୁଛି। ଏତେ ବଡ଼ ବୈଜ୍ଞାନିକ, ଏତେ ବଡ଼ ସାହିତ୍ୟିକ, ଏତେ ବଡ଼ ଜ୍ଞାନୀ ତାଙ୍କ ସବୁ ପଢ଼ୁଛନ୍ତି, ଏସବୁ ରହିଛି, କେତେ କଥା ଜାଣିଛି ସବୁ। କିନ୍ତୁ ଅଧ୍ୟାତ୍ମ ବିଦ୍ୟା ଜାଣିପାରିଲେ ନାହିଁ। ପୁନରପି ଜନନମ୍, ପୁନରପି ମରଣମ୍, ପୁନରପି ଜନନୀ ଚକ୍ରରେ ଶୟନମ୍, ଏଇଭଳି ଭାବରେ ଚାଲିବ, ଜନ୍ମ ମୃତ୍ୟୁ ଚକ୍ରରେ ବୁଲି ବୁଲିବେ। ଏତେ ବଡ଼ ବୈଜ୍ଞାନିକ ଥିଲେ କ'ଣ ହେବ, ପ୍ରଧାନମନ୍ତ୍ରୀ ଥିଲେ କ'ଣ ହେବ, ପରଜନ୍ମରେ ଗୋଟେ କୁକୁର ହୋଇଗଲେ। ତେଣୁ ଏଇ ଯେଉଁ ବିଦ୍ୟାର ମୂଲ୍ୟ କ'ଣ ରହିଲା, ସେ ବିଦ୍ୟା ପ୍ରାପ୍ତ ହେଲେ। ତେଣୁ ଏଇ ଯେଉଁ ପ୍ରକୃତ ବିଦ୍ୟା ହେଉଛି ଅଧ୍ୟାତ୍ମ ବିଦ୍ୟା, ବିଦ୍ୟା ନା ଏତେ ବିଦ୍ୟା ଅଛି, ସବୁଠାରୁ ଶ୍ରେଷ୍ଠ ବିଦ୍ୟା ହେଉଛି ଅଧ୍ୟାତ୍ମ ବିଦ୍ୟା। ଅଷ୍ଟମ ଅଧ୍ୟାୟରେ ଅର୍ଜୁନ ପଚାରି ପକୁ, କିଂ ତତ୍ ବ୍ରହ୍ମ, କିଂ ଅଧ୍ୟାତ୍ମ, ଅଧ୍ୟାତ୍ମ ବିଦ୍ୟା କ'ଣ, ଏସବୁ ପଚାରିଛନ୍ତି ଅଷ୍ଟମ ଅଧ୍ୟାୟରେ ଆସିବ। ଅଧ୍ୟାତ୍ମ ବିଦ୍ୟା ବିଦ୍ୟା ନା ଯେତେ ବିଦ୍ୟା ଅଛି, ସବୁଠାରୁ ଅଧ୍ୟାତ୍ମ ବିଦ୍ୟା ହେଉଛି ଶ୍ରେଷ୍ଠ ବିଦ୍ୟା। ତେଣୁ ସେହି ବିଦ୍ୟା ଯେଉଁମାନେ ପାଇବେ, ବିଦ୍ୟା ବିନୟ ସମ୍ପନ୍ନୀ, ତାଙ୍କର ଗର୍ବ ହେବ ନାହିଁ, ବିନୟତା ଭାବ ଆସିବ, ବିନୟ ଭାବ, ବିନୟ ଭାବ, ଯେମିତି ନମ୍ରତି ନମ୍ରତି ଫଳିନ ମୁଖ୍ୟା, ନମ୍ରତି ଗୁଣିନ ଜନା, ସବୁ ରହିଛି ଆମର ସଂସ୍କୃତରେ କୁହାଯାଏ। ଯେଉଁମାନଙ୍କର ଯେମିତି ବୃକ୍ଷରେ ଯଦି ଫଳ ହୋଇଗଲା, ତାହେଲେ ସେ ଲଇଁ ପଡ଼ିବ, ଫଳ ବାହାରେ ନଈ ପଡ଼େ। ସେଇଭଳି ଭାବରେ ବିଦ୍ୟାର ବାହାରିଲେ ଜଣେ ନଈ ପଡ଼ିବ। ବିଦ୍ୟା ବଧୁ ଜୀବନ ଭଗବତରେ ଏ ମହାପ୍ରଭୁ କହିଲେ ଶିକ୍ଷାଷ୍ଟକମରେ, ଏଇ ଯେଉଁ ଆମେ ଭଗବାନ ନାମ ନେଉଛେ, ତା ଦେହରେ ଏସବୁ ଆସିବ, ବିଦ୍ୟା ଆମେ ପ୍ରାପ୍ତ ହେବା। ସାତଟି ଫଳ ରହିଛି ଭଗବାନ ନାମରେ, କ'ଣ କ'ଣ? ଆଉ ସବୁଦିନ ଆବୃତ୍ତି କରୁଛେ ପରା, ଚେତୋ ଦର୍ପଣ ମାର୍ଜନମ ଭବ ମହାଦବାଗ୍ନି ନିର୍ବାପଣମ ଶ୍ରେୟ କୈରବ ଚନ୍ଦ୍ରିକା ବିତରଣମ ବିଦ୍ୟା ବଧୁ ଜୀବନମ ଆନନ୍ଦାମ୍ବୁଲି ବର୍ଦ୍ଧନମ ପ୍ରତିପଦ ପୂର୍ଣ୍ଣାମୃତ ସ୍ୱାଦନମ ସର୍ବାତ୍ମସ୍ନାପନମ ପରମ ବିଜେତେ ଶ୍ରୀକୃଷ୍ଣ ସଂକୀର୍ତ୍ତନମ। ଏ ସାତଟି ଫଳ ଭଗବାନଙ୍କ ନାମରେ, ଏ ସାତଟି ନାମ ରୂପ ଯଜ୍ଞରେ ସାତଟି ଜୁହା, ସାତଟି ଶିକ୍ଷା ବାହାରୁଛି ଯଜ୍ଞରେ। ପ୍ରଥମ ଶିକ୍ଷା ହେଉଛି ଚେତୋ ଦର୍ପଣ ମାର୍ଜନମ,
ଆମର ହୃଦୟରେ ଯେଉଁ ମଇଳା ଅଛି ସଫା ହେଉଛି, ସେତ ଦର୍ପଣ ମାର୍ଜନ ଭବ ମହାଦାବାଗ୍ନି ନିର୍ବାଗଣ, ଭବରେ ଯେଉଁ ଦାବାଗ୍ନି ରହିଛି ଆଦି ଆଧ୍ୟାତ୍ମିକ ଆଦି ଭୌତିକ ଆଦି ଦୈବିକ ସାର ଗୋଟେ ହେଇଥିଲା ଆଦି ଭୌତିକ ଆସିଥିଲା, ଭଗବାନ ରକ୍ଷା କରିଦେଲେ, ଆକ୍ସିଡେଣ୍ଟରୁ ରକ୍ଷା ହୋଇଗଲେ। ତେଣୁ ଏଇ ତ୍ରିତାବର ସେମିତି ଦ୍ରବୀଭୂତ ହେଉଛନ୍ତି ଭବ ମହାଦାବାଗ୍ନି ନିର୍ବାଗଣ। ଏଇଟାକୁ ଏ ଦାବାଗ୍ନି ଯେମିତି ଜଙ୍ଗଲ ନିଆଁ ଲାଗିଲେ କେହି ଲିଭେଇ ପାରିବ ନାହିଁ, କେବଳ ବର୍ଷା ହେଲେ ଲିଭିବ, ନହେଲେ ଅନ୍ୟ କୌଣସି ଉପାୟରେ ଲିଭିବ ନାହିଁ। ସେହିଭଳି ଭାବରେ ଭଗବାନ ନାମରେ ଆମର ଏଇ ଭବ ମହାଦାବାଗ୍ନି ନିର୍ବାଗଣ ହେବ, ଲିଭିବ ନହେଲେ ଲିଭି ପାରିବ ନାହିଁ। ଭବ ମହାଦାବାଗ୍ନି ନିର୍ବାଗଣ ଶ୍ରେୟ କହିବ ଚନ୍ଦ୍ରିକା ବିତରଣ, ଶ୍ରେୟ ଆମ ଜୀବନରେ ଶ୍ରେୟଟା ପ୍ରାପ୍ତ ହେବା, ଶ୍ରେୟ ପ୍ରାପ୍ତ ହେବା ଏ ତୃତୀୟ ଫଳ। କହିବ ଚନ୍ଦ୍ରିକା ବିତରଣ ଦିନବେଳା ସୂର୍ଯ୍ୟର ପ୍ରଖର, ତାପରେ ଯେତେବେଳେ ଆମେ ଦଗ୍ଧୀଭୂତ ହେଉଛେ, ଉତ୍ତପ୍ତ ହେଉଛେ, ରହିପାରୁନାହିଁ, ଏସି ନହେଲେ ରହିବୁ ନାହିଁ, ଏତେ ଉତ୍ତାପ ରହୁଛି। ଟିକିଏ ଗ୍ରୀଷ୍ମ ଅଧିକ ହୋଇଗଲେ ଅଂଶୁଭାବରେ ଲୋକ ଜୀବନଟା ମୃତ୍ୟୁବରଣ କରୁଛନ୍ତି, କିନ୍ତୁ ରାତ୍ରିର ଚନ୍ଦ୍ରର ଶୀତଳ କିରଣରେ କେତେ ଶୀତଳତା ପ୍ରାପ୍ତ ହେଉଛି, କେତେ ଆନନ୍ଦ ପ୍ରାପ୍ତ ହେଉଛି ଭଗବାନ ନାମରେ। ସେହିଭଳି ଭାବରେ କେବଳ ଭବ ମହାଦାବିନୀର ତାପରୁ ଆମେ ଉଦ୍ଧାର ପାଇବା ତା ନୁହଁ, ବହୁତ ଆନନ୍ଦ ପ୍ରାପ୍ତ, ଶାନ୍ତି ପ୍ରାପ୍ତ ହେବା, ଶୀତଳତା ପ୍ରାପ୍ତ ହେବା। ଶ୍ରେୟ କୈରବ ଚନ୍ଦ୍ରିକା ବିତରଣ ଏବଂ ବିଦ୍ୟା ବଧୁ ଜୀବନ, ଏଠି ଭଗବାନ କହିଲେ ବିଦ୍ୟା ବିନୟ ସମ୍ପନ୍ନେ, ଯଦି ଭଗବାନ କହିଲେ ବିଦ୍ୟା ବଧୁ ଜୀବନ, ବଧୁ ବୋହୂ ଯେତେବେଳେ ନୂଆ ବୋହୂ ଆସେ ସେତେବେଳେ ଆମେ ସବୁ ଦେଖୁଥିଲୁ ମା ଯେଉଁ ବୋହୂ ଆସୁଥିଲେ ସବୁ ମୁଣ୍ଡରେ ନଇକିରି ଆସୁଥିଲେ, ଆଜିକାଲି ପ୍ରାୟ ହେଉନାହିଁ ସେସବୁ, ଆଜିକାଲି ସବୁ ଭିଡ଼ିଓ ସୁଟିଂ ହେଉଛି, ମୁଁ ଆସି ଆସିକିରି ଆସୁଛନ୍ତି ସବୁ। ବିଦ୍ୟା ଏ ବିଦ୍ୟା ବଧୁ କୁହାଯାଇଛି, ବିଦ୍ୟା ବଧୁ ଜୀବନ। ଆମର ଗୋଟେ ଗୀତ ଅଛି ଓଡ଼ିଆରେ, ବୋହୁ ପାଦ ପଡ଼ୁଥାଏ ବଙ୍କା ରହିଛି, କିଏ ଜାଣିଛନ୍ତି ଆପଣମାନେ ବଙ୍କା? ସେ ମୁଁ ସିନା ଦେଖିଲେ ଠିକ ଲାଗିବ, ଆଉ ମୁଁ ତ ତଳୁ କରି ଚାଲିଛି, ଆଉ ତୁମେ ଦେଖିପାରିବ ରାସ୍ତା ବଙ୍କା ଚାଲୁଛି ସେ। ତେଣୁ ବିଦ୍ୟା ବିନୟ ସମା ବିଦ୍ୟା ବଧୁ ଜୀବନ, ଏଇ ବିଦ୍ୟା ଆମେ ପ୍ରାପ୍ତ ହେବା, ବଧୁ ଭଳି ବିନୟତା ପ୍ରାପ୍ତ ହେବା, ଖାଲି ବିଦ୍ୟା ପ୍ରାପ୍ତ ହେବା ତା ନୁହଁ, ବିନୟତା ମଧ୍ୟ ପ୍ରାପ୍ତ ହେବା। ବିଦ୍ୟା ବଧୁ ଜୀବନ ଏବଂ ଆନନ୍ଦାମୋଦି ବର୍ଧନ, ଆନନ୍ଦ ସବୁବେଳେ ବଢ଼ି ବଢ଼ିକା ଯାଉଥିବ, କମିବ ନାହିଁ ଆନନ୍ଦ। ଆଜି ଯେତିକି ଆନନ୍ଦ ଅଛି କାଲି ଆହୁରି ଅଧିକ ଆନନ୍ଦ ହେବ, ଆହୁରି ଅଧିକ ଆନନ୍ଦ, ଯେତେ ଆମେ ନାମ ନେଉଥିବ ସେତେ ନାମ ଆନନ୍ଦ ବଢ଼ି ବଢ଼ିକା ଯାଉଥିବ। ଆନନ୍ଦାମୋଦି ବର୍ଧନ ସର୍ବାତ୍ମ ସ୍ନାପନ, ପୂର୍ଣ୍ଣ ଭାବରେ ଶାନ୍ତି ପ୍ରାପ୍ତ ହେବା, ସର୍ବାତ୍ମ ସ୍ନାପନ ଏ ନାମରେ ପୂର୍ଣ୍ଣ ଆମେ ଆମର ପୂର୍ଣ୍ଣ ଭାବରେ ସ୍ନାପନ ସ୍ନାନ ହୋଇଗଲା ଆମର, ସ୍ନାନ କଲେ ଜଣେ ଆନନ୍ଦ ପ୍ରାପ୍ତ ହୁଏ, ଯଦି ଯେଉଁ କାର୍ଯ୍ୟ କରୁଥିବ ବହୁତ କ୍ଳାନ୍ତି ଅନୁଭବ କରୁଥିବ, ଯେ ସ୍ନାନ କରିଦେଲେ ସ୍ନାନ କରିଦେଲେ ଜଣେ ଆନନ୍ଦ ଅନୁଭବ କରିବେ, ସେହିଭଳି ଭାବରେ ଭଗବାନ ନାମର ଏମାନେ ସ୍ନାନ କରିଦେବେ, ସେହିଭଳି ଭାବରେ ଏହିସବୁ ଆନନ୍ଦ ପ୍ରାପ୍ତ ହେବେ। ସର୍ବାତ୍ମ ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ, ଭଗବାନ ଆଶୀର୍ବାଦ ଦେଇଛନ୍ତି ଏଇଟା ବିଜୟ ଲାଭ କରିବ। ତେଣୁ ଏଇ ଯେଉଁମାନେ ବିଦ୍ୟା ଯେଉଁମାନେ ଅଧ୍ୟାତ୍ମ ବିଦ୍ୟା ପ୍ରାପ୍ତ ହେଉଛନ୍ତି ସେମାନେ ବିନୟତା ପ୍ରାପ୍ତ ହେବେ, ବିଦ୍ୟା ବିନୟ ସମ୍ପନ୍ନୀ। ଏ ବିଦ୍ୟା ବିନୟ ସମ୍ପନ୍ନୀ କେମିତି ଜାଣିବା ଏ ବିଦ୍ୟା ପ୍ରାପ୍ତ ହେଲେ ବୋଲି ନା, ବ୍ରାହ୍ମଣୀ ଗଭୀହସ୍ତିନୀ, ବିଭିନ୍ନ ପ୍ରକାର ଜୀବ ଅଛନ୍ତି, 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, କିଏ ସତ୍ୟଗୁଣରେ ଅଛନ୍ତି, କିଏ ରଜଗୁଣରେ ରହିଛନ୍ତି, କିଏ ତମଗୁଣରେ ରହିଛନ୍ତି, ବିଭିନ୍ନ ପ୍ରକାର ଜୀବ ରହିଛନ୍ତି। ତେଣୁ ବ୍ରାହ୍ମଣେ ହେଉଛନ୍ତି ସତ୍ୟଗୁଣର, ସତ୍ୟଗୁଣର ଯେଉଁମାନଙ୍କର ପ୍ରାଧାନ୍ୟ ରହିଛି ସେମାନେ ବ୍ରାହ୍ମଣ। ବ୍ରାହ୍ମଣ କୂଳରେ ଜନ୍ମ ହୋଇଗଲେ ଜଣେ ବ୍ରାହ୍ମଣ ତା ନୁହଁ, ବ୍ରାହ୍ମଣର ଗୁଣ ଥିବାର ଅଛି। ପ୍ରସ୍ତାବ ସଧ୍ୟାରେ ଭଗବାନ କହିଲେ ବ୍ରାହ୍ମଣର ଗୁଣ କ'ଣ କ'ଣ କହିଲେ, ବ୍ରାହ୍ମଣ ଗୁଣ ଆପଣମାନେ କିଏ ବ୍ରାହ୍ମଣ ଦୀକ୍ଷା ନେଇଛନ୍ତି କୁହନ୍ତୁ, ବ୍ରାହ୍ମଣର ଗୁଣ କ'ଣ? ଭଗବାନ ଭଗବତ ଗୀତାରେ କହିଲେ ବ୍ରାହ୍ମଣର ଗୁଣ କ'ଣ? ହଁ ସାର୍, ବ୍ରାହ୍ମଣ ଟିକା ନେଇନାହାନ୍ତି କିନ୍ତୁ ତାଙ୍କୁ ସେ ଜାଣିଛନ୍ତି, ସେ ସମ ଦମ ତପ ଶୌଚ କ୍ଷାନ୍ତି ଆର୍ଯ୍ୟବ ଦେବଚ
ଜ୍ଞାନ ବିଜ୍ଞାନ ଆସ୍ତିକମ୍ ବ୍ରହ୍ମକର୍ମ ସ୍ୱଭାବତମ୍ ଏ ବ୍ରାହ୍ମଣର କର୍ମ ଏ ସତ୍ୟଗୁଣର କର୍ମ ବ୍ରହ୍ମକର୍ମ ଏଇଟା ସବୁ ରହିଛି ତାଙ୍କର ସ୍ୱଭାବ ଏସବୁ ରହିଛି ତାଙ୍କର ବ୍ରାହ୍ମଣ କର୍ମ ତେଣୁ ସେଭଳି ବ୍ରାହ୍ମଣକୁ ଦେଖିଲେ ସେ ଯେଉଁଭଳି ଭାବରେ ଚିନ୍ତା କରିବେ ବିଦ୍ୟା ବିନୟ ସମ୍ପନ୍ନ ବ୍ରାହ୍ମଣୀ ବ୍ରାହ୍ମଣକୁ ଦେଖିଲେ ଯାହା ଚିନ୍ତା କରିବେ ଗବି ଗାଭୀ ଗାଭୀଟା ମଧ୍ୟ ସତ୍ୟଗୁଣର ସେ ପଶୁମାନଙ୍କୁ କେତେ ଲକ୍ଷ ପ୍ରକାର ପଶୁ ଅଛନ୍ତି କାହିଁ ଯାଉଥିବ ଏବେ ଧ୍ରୁବ କ୍ଲାସ୍ ହେଲେ ଯିବ ତୀର୍ଥ ଭ୍ରମଣ କରିବାକୁ ଯାଉଛୁ ଏଠି ତୀର୍ଥ ଆରମ୍ଭ ହେଲା ପରା ଏଇଠି କ୍ଲାସ୍ ପଢ଼ାଉ ତୀର୍ଥମାନେ କ'ଣ ତୀର୍ଥ ସବୁ ଯାଉଛନ୍ତି ତୀର୍ଥ ଅର୍ଥ କ'ଣ କିଏ କହିବେ ତୀର୍ଥମାନେ କ'ଣ ତୀର୍ଥି କରନ୍ତି ତୀର୍ଥାନି ତୀର୍ଥ କହିଲେ ଯିଏ ଭକ୍ତ ସେ ତାଙ୍କ ହୃଦୟରେ ଭଗବାନ ଥାଆନ୍ତି ସେ ସେ ଯେଉଁଠି ପାଦ ପକାନ୍ତି ସେଇଟା ତୀର୍ଥରେ ପରିଣତ ହୋଇଯାଏ ତୀର୍ଥର ଅର୍ଥ ନୁହଁ ଯେ ନିକଟରେ ଥିବା ଜଳରେ ସ୍ନାନ କରିଦେବା ଭାଗବତ ଦଶମ ସନ୍ତ ଓଲା ଚନ୍ଦ୍ର ଶ୍ଳୋକଟି ଅଛନ୍ତି ଯଦି ତୀର୍ଥ ବୁଦ୍ଧି ଶରୀରେ ନ କରିଛି ତୀର୍ଥ ବୁଦ୍ଧି ନୁହଁ ସେ ନଦୀରେ ସ୍ନାନ କରିଦେଲେ ଏବେ ମୁଣ୍ଡିଆଟେ ମାରିଦେଲେ ସରିଗଲା ତୀର୍ଥ ସରିଗଲା ନା ଜନିଷ ଅଭିଜ୍ଞ ସହ ଗୋପର ସେମାନେ ହେଉଛନ୍ତି ପଶୁ ବଳି ଯଦି ତୀର୍ଥ କରୁଛନ୍ତି ସେ ତା'ର ମୂଲ୍ୟ ନାହିଁ କିଛି ତୀର୍ଥର ଅର୍ଥ ହେଉଛି ସେ ତୀର୍ଥ ସ୍ଥାନରେ ଥିବା ସାଧୁଙ୍କ ଠାରୁ ଭଗବାନ କଥା ଶୁଣିବା ଇଏ ହେଉଛି ତୀର୍ଥ ପ୍ରକୃତ ତୀର୍ଥ ତେଣୁ ଆପଣ ଭଗବାନ କଥା ଶୁଣୁଛନ୍ତି ଆଉ ସେ ବି ଯାଇକି କ'ଣ ତୀର୍ଥ କରିବା ପାଇଁ ଆସିଛନ୍ତି ଭଗବାନ କଥା ଶୁଣିବା ପାଇଁ ଆସିଛନ୍ତି ନା ଆଉ କ'ଣ ପାଇଁ ଆସିଛନ୍ତି କ'ଣ ପିଲା ତୀର୍ଥି କରୁଛନ୍ତି ତୀର୍ଥାନି ଆମର ଗୁରୁଦେବ ଏଠି ସ୍ଥାନ ସ୍ଥାପନ କରିଥିଲେ ପାଦ ସ୍ଥାପନ କରିଥିଲେ 2006 ମସିହାରେ ତେଣୁ ଏହି ସ୍ଥାନ ତୀର୍ଥରେ ପରିଣତ ହୋଇଯାଇଛି ଆପଣମାନେ ଆଜି ଆସି ପହଞ୍ଚିଛନ୍ତି ଏଠି ଆପଣମାନଙ୍କୁ ଆମେ ସ୍ୱାଗତ କରୁଛୁ ଯେତେବେଳେ ଆସନ୍ତୁ ଆପଣମାନେ ଏଇଭଳି ଭାବରେ ଆପଣଙ୍କ ସଙ୍ଘ ଆମକୁ ପ୍ରଦାନ କରନ୍ତୁ ଗୁରୁଦେବ ଚାହାନ୍ତି ସମସ୍ତେ ଆସି ଏଠି ଉଦ୍ଧାର ପାଇବେ ଗୁରୁଦେବଙ୍କ କୃପାପ୍ରାପ୍ତ ହେବେ ରାମଜୀଙ୍କ କୃପାପ୍ରାପ୍ତ ହେବେ ସେଥିପାଇଁ ଏଠି କେନ୍ଦ୍ର ଖୋଲାଯାଇଛି ତେଣୁ ବିଦ୍ୟା ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ସେମାନେ ବିନୟତା ପ୍ରାପ୍ତ ହେବେ ବିଦ୍ୟା ବିନୟ ସମ୍ପନ୍ନ ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ସେମାନେ ସମସ୍ତଙ୍କ ପ୍ରତି ପଣ୍ଡିତା ସମଦର୍ଶିନ ସମାନ ସେମାନେ ଦର୍ଶନ କରିବେ ସମାନ ଦର୍ଶନ ଅର୍ଥ କ'ଣ ସମଦର୍ଶିନ ବ୍ରାହ୍ମଣ ବ୍ରାହ୍ମଣ ଓ ଗାଭୀ ଏମାନେ ହେଉଛନ୍ତି ସତ୍ୟଗୁଣର ହସ୍ତି ହସ୍ତି ହାତୀ ହେଉଛି ରଜଗୁଣର ତା ପ୍ରାଧାନ୍ୟ ରହିଛି ସୁନିଚା ମୁଁ ଏଇଟା ଭାବାର୍ଥ ପଢ଼ିଲି ତ ହଁ ସୁନି ଚାହିଁବ ସୋପା କେଚ ସୁନି କୁକୁରଟା ସେ ତମ ଗୁଣର ଏବଂ କୁକୁର ହେଉଛି ଚଣ୍ଡାଳ ଯେଉଁମାନେ ସେମାନେ ମଧ୍ୟ ତମ ଗୁଣରେ ରହିଛନ୍ତି ଏ ସତ୍ୟଗୁଣ ରଜଗୁଣ ତମ ଗୁଣ ପ୍ରାଧାନ୍ୟ ରହିଛି ତିନି ଗୁଣରେ ସବୁ ରହିଛନ୍ତି ଅଲଗା ଅଲଗା ସବୁ ରହିଛନ୍ତି ବିଷମ ସେମାନେ କିନ୍ତୁ ପଣ୍ଡିତା ବିଦ୍ୟା ବିନୟ ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ସେମାନେ ପଣ୍ଡିତ ବିଦ୍ୟା ଅଛି ସେ ପଣ୍ଡିତ ନୁହଁ ବିନୟ ଅଛି ସେ ପଣ୍ଡିତ ନୁହଁ ବିଦ୍ୟା ବିନୟ ମିଶିଲେ ସେ ପଣ୍ଡିତ ବିଦ୍ୟା ବିନୟ ମିଶିଲେ ସମ୍ପନ୍ନ ହେଲେ ସେ ଜଣେ ପଣ୍ଡିତ ଏବଂ ସମଦର୍ଶିନ ଏ ସ୍ତରକୁ ଯେଉଁମାନେ ଯିବେ ସେମାନେ ସମଦର୍ଶିନ ସମସ୍ତଙ୍କୁ ଦର୍ଶନ କରିବେ ସମଦର୍ଶିନ ଭଗବତ ଗୀତାରେ ଆଉ ଗୋଟେ ସ୍ଥାନରେ କହିଛନ୍ତି ଭଗବାନ କେମିତି ଭଗବାନ ହେଉଛନ୍ତି ସମସ୍ତଙ୍କୁ ସମାନ ରୂପାତ୍ମାତ୍ମା ଭାବରେ କହିଛନ୍ତି ସେ କଥା ସେ କୁକୁରଟା ହେଉ ବା ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତଙ୍କ ହୃଦୟରେ ଭଗବାନ ରହିଛନ୍ତି ପରମାତ୍ମା ରୂପରେ ରହିଛନ୍ତି ଭଗବାନ ଭଗବାନ କହୁନାହାନ୍ତି ନା ନା ଇଏ ଗୋଟେ ନିଚ ଯିବ ମୁଁ ଆ ହୃଦୟ ରହିବି ନାହିଁ ମୁଁ ଅପବିତ୍ର ହୋଇଯିବି ଯେତେ ପବିତ୍ର ଠାରୁ ଆରମ୍ଭ କରି ଅପବିତ୍ର ପର୍ଯ୍ୟନ୍ତ ଯେତେ ଜୀବ ଅଛନ୍ତି 84 ଲକ୍ଷ ପ୍ରକାର ଜୀବ ଅଛନ୍ତି ସମସ୍ତଙ୍କ ହୃଦୟରେ ଭଗବାନ ରହିଛନ୍ତି ପରମାତ୍ମା ରୂପରେ ରହିଛନ୍ତି ତେଣୁ ଏଇ ଯେଉଁ ଅନେକ ପ୍ରକାର ଯେଉଁ ଜୀବ ରହିଛନ୍ତି ତାଙ୍କ ଭିତରେ ବିଷମତା ରହିଛି ସମାନ ନୁହନ୍ତି ସେମାନେ ତମସ୍ତୁ ରଜସ୍ତମ ତସ୍ମାତ୍ ସତ୍ୟମ ଯଦ୍ ବ୍ରହ୍ମ ଦର୍ଶନମ ଭାଗବତ ପ୍ରଥମ ସ୍ପତ୍ରରେ ଗୋଟେ ଶ୍ଳୋକ ଅଛନ୍ତି ଏଇଟା ତମ ଗୁଣରୁ ଆମର ଜୀବନର ଉଦ୍ଦେଶ୍ୟ ହେଉଛି ଆମେ ଏଇ ସତ୍ୟଗୁଣକୁ ଆସିବା ସତ୍ୟଗୁଣକୁ ଆସିବା ଆମର ତମ ଗୁଣ ରଜଗୁଣର ପ୍ରାଧାନ୍ୟ ରହିଛି ଆମେ କେତେବେଳେ ରାଗିଯାଉ ଶୋଇପଡ଼ୁଛେ ଆମର ତମ ଗୁଣ ରହିଛି କେତେବେଳେ କ୍ରୋଧ ପ୍ରକାଶ କରୁଛେ ରଜଗୁଣ ରହିଛି ପ୍ରାଧାନ୍ୟ କେତେବେଳେ ଭଗବାନ କଥା ପୂଜାପୂଜି କରୁଛେ ସବୁ କରୁଛେ ପାଠ ପାଠଶାଠ ପଢ଼ୁଛେ ଇଏ ହେଉଛି ସତ୍ୟଗୁଣର ପ୍ରାଧାନ୍ୟ ରହିଛି କିନ୍ତୁ ମନୁଷ୍ୟ ଜୀବନ ଉଦ୍ଦିଷ୍ଟ ହେଉଛି ଏହି ସତ୍ୟଗୁଣକୁ ଆସି ସ୍ଥିର ହେବେ। ସତ୍ୟଗୁଣ କେମିତି ଆସିବା? ନା ଏଇ ଭଗବାନ କଥା ଶ୍ରବଣ ମାଧ୍ୟମରେ, ଶୁଣନ୍ତା ସ୍ୱକଥା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ ଉଦ୍ୟନ୍ତସ୍ତୋଇ ଅବଦ୍ରାଣୀ ବିଦୁନ ସୁଲୁତ୍ସତା। ଭଗବାନ କଥା ଯେତେବେଳେ ଆମେ ଶୁଣିବା ସେତେବେଳେ ଆମର ହୃଦୟ ଭିତରେ ଯେଉଁ ମହିଳା ଅଛି ତମ ଗୁଣ ରଜଗୁଣ ମହିଳା ସବୁ ଦୂର ହେବ। ତେଣୁ ଆମେ ସତ୍ୟଗୁଣକୁ ଆସିବା, ସ୍ଥିତମ ସତ୍ୟ ପ୍ରସିଦ୍ଧତି, ସତ୍ୟଗୁଣକୁ ଆସିଲେ ଆମେ ଆନନ୍ଦ ପ୍ରାପ୍ତ ହେବା। ତେଣୁ ଭଗବାନ ସମସ୍ତଙ୍କ ପ୍ରତି ସମାନ। ଭଗବତ ଗୀତାରେ ଭଗବାନ କହିଲେ କ'ଣ, ସମୂହମ ସର୍ବଭୂତେଷୁ ନମେ ଦୋଷ୍ୟୋସ୍ତି ନ ପ୍ରିୟ ଯେ ବଦନ୍ତି ତୁମା ଭକ୍ତା ମୈତ୍ରୀ ତେଷୁ ଚାପ୍ୟହମ। ଭଗବାନଙ୍କ ପାଇଁ ଭଗବାନଙ୍କର ଆମେ ସମସ୍ତେ ଭଗବାନଙ୍କର ଅଂଶ, ନମିବା ଅଂଶ ଜୀବ ଲୋକ ଜୀବ ଭୂତ ସମସ୍ତ ଜୀବ ଅଛନ୍ତି ଭଗବାନଙ୍କର ଅଂଶ। ତେଣୁ ଭଗବାନ ସମସ୍ତଙ୍କ ପ୍ରତି ସମାନ ବ୍ୟବହାର ସେ କରନ୍ତି, କାହା ପ୍ରତି ବିଷମ ବ୍ୟବହାର କରନ୍ତି ନାହିଁ। ସେହିଭଳି ଭାବରେ ଯେଉଁମାନେ ଭଗବାନ ଭକ୍ତ ସେମାନେ ମଧ୍ୟ ସମସ୍ତଙ୍କ ପ୍ରତି ସମାନ ବ୍ୟବହାର କରନ୍ତି। ଭଗବାନ ଭକ୍ତ କଥା ଛାଡ଼ନ୍ତୁ, ଯେଉଁମାନେ ଖାଲି ପଣ୍ଡିତ ହୋଇଗଲେ ସେମାନେ ମଧ୍ୟ ସମସ୍ତଙ୍କ ପ୍ରତି ସମାନ ବ୍ୟବହାର କରିବେ। କାହିଁକି କିଭଳି କରିବେ? କିନ୍ତୁ ବିଷମ ଅଛନ୍ତି କେମିତି ସମାନ ବ୍ୟବହାର କରିବେ? କେମିତି ବା ସମଦର୍ଶନ କେମିତି ହେବେ? ସେମାନେ କିଏ କହିପାରିବେ ସମଦର୍ଶ କେମିତି ହେବେ? କିନ୍ତୁ ଅଲଗା ଅଲଗା ବିଷମ ସବୁ ବସ୍ତୁ ରହିଛି, କେମିତି ସମଦର୍ଶ ହେଇପାରିବେ? ପ୍ରଭୁପାଦ ଭାବାର୍ତ୍ତା ଆମେ ପଢ଼ିଲୁ, ଆପଣ କ'ଣ ବୁଝିଲେ କ'ଣ ଶୁଣିଲେ, କେମିତି ଆମେ ସମଦର୍ଶୀ ହେବା? ଆପଣ ଟିକେ ଚିନ୍ତା କରନ୍ତୁ, ଆପଣ ବୁଦ୍ଧି ଦେଇଛନ୍ତି ଭଗବାନ, ଯଦା ଆମେ ବୁଦ୍ଧି ଯୋଗାଉ ତାଙ୍କୁ ଜେନ ମା ବୁଝାନ୍ତି ଦେ ଭଗବାନଙ୍କ ସହିତ ଯେଉଁମାନେ ସେବା କରୁଛନ୍ତି, ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି, ଭଗବାନ ତାଙ୍କୁ ବୁଦ୍ଧି ଦେବେ, ଯାହାଫଳରେ କି ଆମେ ତାଙ୍କ ପାଖକୁ ଯାଇପାରିବା। ଆପଣମାନଙ୍କ ସମସ୍ତେ ବୁଦ୍ଧି ରହିଛି, ଆପଣମାନେ ସମସ୍ତେ ବହୁତ ବିଦ୍ୱାନ ବ୍ୟକ୍ତି, କେମିତି ବିଦ୍ୱାନ? ଜୟ କୃଷ୍ଣ ଭଜେ ସେବଡ଼ ଚତୁର କୁହାଯାଇଛି, ଜେଇ ଜନ କୃଷ୍ଣ ଭଜେ ସେବଡ଼ ଚତୁର। ଆପଣମାନେ କୃଷ୍ଣ ଭଜନ କରୁଛନ୍ତି ନା ନାହିଁ? ତେଣୁ ଆପଣ ବିଦ୍ୱାନ ବ୍ୟକ୍ତି, ଆପଣ ଚତୁର, ଆପଣ ବିଦ୍ୟା ପ୍ରୟୋଗ କରନ୍ତୁ, କେମିତି ସମାନ କରି ଦେଖିବା? ପୁରୁଷ ସ୍ତ୍ରୀ ଭେଦ ରହିଛି, କେମିତି ଆମେ ସମାନ କରି ଦେଖିବା? ଭଗବାନଙ୍କ ସନ୍ତାନ ସମସ୍ତେ ଠିକ ଅଛି, କିନ୍ତୁ ତା ଦେହରେ ତ ଭେଦ ରହିଛି ନା। ଭଗବାନଙ୍କ ସନ୍ତାନ ହେଲେ ମଧ୍ୟ ଇଏ ପୁରୁଷ ଲୋକ, ଇଏ ସ୍ତ୍ରୀ ଲୋକ, ବିଦ୍ୱାନ ଇଏ ମୂର୍ଖ, ଏସବୁ ଭେଦ ରହିଛି। ହଁ, ପରମାତ୍ମା ସେଇ ଏକା ପରମାତ୍ମା, ଯେଉଁ ବ୍ରାହ୍ମଣ ହୃଦୟ ରହିଛି ସେଇ ଏକା ପରମାତ୍ମା ଗାଭୀର ହୃଦୟ ରହିଛନ୍ତି, ସେଇ ଭଗବାନ ପରମାତ୍ମା ହସ୍ତିର ହୃଦୟ ରହିଛନ୍ତି। ଏବଂ ପରମାତ୍ମା କଥା ତ ଆଉ ଟିକେ ଉନ୍ନତ ସ୍ତର, ସେ ଆତ୍ମା, ସିଏ ଶରୀର ନୁହଁ, ଆମେ ଏ ଶରୀର ନୁହଁ, ଆମେ ହେଉଛେ ଆତ୍ମା। ତେଣୁ ଯିଏ ଆତ୍ମା ସ୍ଥିତିରେ ଅଛି ସିଏ ଆତ୍ମାକୁ ଦେଖିବ, ସବୁ ଟାଇମ୍ ଆତ୍ମାକୁ ଦେଖିବ। ଆଉ ଟିକେ ଯେଉଁମାନେ ଉନ୍ନତ ସେମାନେ ପରମାତ୍ମାକୁ ଦେଖିବେ, କିନ୍ତୁ ଆତ୍ମା ସ୍ଥିତି ଯେଉଁମାନେ ଅଛନ୍ତି, ବ୍ରହ୍ମ ସ୍ଥିତିରେ ଅଛନ୍ତି, ସେମାନେ ସବୁଠି ବ୍ରହ୍ମ ଦର୍ଶନ କରିବେ। ଆତ୍ମା ସେଇ ଆତ୍ମା ଇଏ ହୃଦୟ ଭିତରେ ସେ ଆତ୍ମା ରହିଛି, ପଶୁ ପଶୁଟେ ହେଲେ କ'ଣ ହେବ, ସେ ଆତ୍ମା ରହିଛି, ସେ ଭିତରେ ସେ ଶରୀର ଧାରଣ କରିଛି, ବା ସେ କୀଟ ପତଙ୍ଗ ପଶୁଟେ ମାନେ କିଛି ଛୋଟିଆ ପୋଖରୀ ହେଲେ ମଧ୍ୟ ସେଇ ତା ଭିତରେ ସେଇ ଆତ୍ମା ରହିଛି, ସେ ଇଏ ଶରୀର ନୁହଁ, ସେ ହେଉଛି ଆତ୍ମା। ଇଏ ହେଉଛି ଆତ୍ମା ଅନୁଭୂତି, ଆତ୍ମା ଅନୁଭୂତି ସ୍ତରରେ ଯେଉଁମାନେ ଆସନ୍ତି ସେମାନେ ଆତ୍ମାର ବିଷୟରେ ଚିନ୍ତା କରିବେ, ଶରୀର ବିଷୟରେ ଚିନ୍ତା କରିବେ ନାହିଁ। ଶରୀର ଚେତନ, ସମସ୍ତେ ଶରୀର ଚେତନଶୀଳ ଅଛନ୍ତି, ଆମେ ଭୌତିକ ଜଗତରେ ଯେଉଁମାନେ ଆମେ ରହିଛେ ଆମେ ସମସ୍ତେ ଶରୀର ଚେତନରେ ରହିଛନ୍ତି, ଆମର ଚେତନା ଏତେ ଉନ୍ନତ ନୁହଁ ଯେଉଁମାନଙ୍କର, ସେମାନେ ଶରୀର ଚେତନରେ ରହିଛନ୍ତି, ଶରୀର ବିଷୟରେ ଚିନ୍ତା କରୁଛନ୍ତି ସେମାନେ। କିନ୍ତୁ ଯେଉଁମାନେ ଶରୀର ଚେତନରେ ଉର୍ଦ୍ଧ୍ୱକୁ ଗଲେଣି, ଭଗବତ ଗୀତାରେ ଭଗବାନ କହିଲେ ଇନ୍ଦ୍ରିୟାଣି ପରାଣ୍ୟାହୁ ଇନ୍ଦ୍ରିୟ ପରା ମନ ମନ ସୃଷ୍ଟି ପରା ବୁଦ୍ଧି ଯେଉଁ ବୁଦ୍ଧି ପରତସ୍ତୁ ସ ଶରୀରରେ ବିଭିନ୍ନ ପ୍ରକାର କଥା ରହିଛି, ଶରୀରରେ ଇନ୍ଦ୍ରିୟମାନେ ରହିଛନ୍ତି, 10ଟି ଇନ୍ଦ୍ରିୟ ରହିଛି, 5ଟି କର୍ମେନ୍ଦ୍ରିୟ, 5ଟି ଜ୍ଞାନେନ୍ଦ୍ରିୟ, ଏ ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ ହେଉଛି ମନ, ଇନ୍ଦ୍ରିୟାଣି ପରାଣୀ ହେଉ ଇନ୍ଦ୍ରିୟ ପରାମ ମନ, ମନ ଠାରୁ ଆହୁରି ଉନ୍ନତ ହେଉଛି ବୁଦ୍ଧି। ଆପଣମାନଙ୍କ ସମସ୍ତ ବୁଦ୍ଧି ରହିଛି, ଯେଉଁଥିପାଇଁ ଆଜି ଆପଣମାନେ ହରେ କୃଷ୍ଣ କରୁଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଏଇ ଯେଉଁ ବୁଦ୍ଧି ରହିଛି, ବୁଦ୍ଧିଟା ମନଟାରୁ ଆହୁରି ଉନ୍ନତ ସ୍ତରର, ଏବଂ ବୁଦ୍ଧିର ତାର ଆହୁରି ଉନ୍ନତ ହେଉଛି ଅହଙ୍କାର। ଅହଙ୍କାର ରହିଛି ଏବଂ ଅହଙ୍କାରରୁ ଆହୁରି ଉନ୍ନତ ସ୍ତର ହେଉଛି ଆତ୍ମା। ଆମେ ସେ ଆତ୍ମା ସ୍ତରରେ ଅଛେ, ଆମେ ଶରୀର ନୁହେଁ। ଏହି ଚେତନକୁ ଯେଉଁମାନେ ଗଲେଣି ସେମାନେ ଆତ୍ମଚେତନାରେ ଅଛନ୍ତି, ବା ବ୍ରହ୍ମଚେତନାରେ ଅଛନ୍ତି, ଆତ୍ମଚେତନାରେ ଅଛନ୍ତି। ତେଣୁ ପଣ୍ଡିତା ସେମାନେ ହେଉଛନ୍ତି ପଣ୍ଡିତ ବ୍ୟକ୍ତି, ଶରୀର ଚେତନା ନଥାନ୍ତି। ଭଗବତ ଗୀତାରେ ଭଗବାନ କହିଲେ ପ୍ରଥମ ଦ୍ୱିତୀୟ ଅଧ୍ୟାୟରେ, ପ୍ରଥମ ଅଧ୍ୟାୟରେ ଅର୍ଜୁନ ବହୁତ ପ୍ରକାର ପଣ୍ଡିତ ଭଳି କଥା କହିଲେ, ହେ କୃଷ୍ଣ ଆମେ କେମିତି ଯୁଦ୍ଧ କରିବା, ମଧୁସୂଦନ ହରିସୂଦନ ଆମେ ଏମାନେ ସବୁ ମାରିବା, କୁଳକ୍ଷେ ପ୍ରଣଶନ୍ତି କୁଳ, ତାଙ୍କର ଯଦି କୁଳ ଲୋକ ମୁଖ୍ୟ ଲୋକ ଯଦି ମୃତ୍ୟୁବରଣ କରିବ ତାଙ୍କ ଧର୍ମ ନଷ୍ଟ ହୋଇଯିବ। କୁଳକ୍ଷେ ପ୍ରଣଶନ୍ତି କୁଳ ଧର୍ମ ସନାତନ ଧର୍ମ ନଷ୍ଟ କୁଳ କୃଷ୍ଣ ଅଧର୍ମା ଭବତି ଉତ ଅଧର୍ମା ଭବତି କୃଷ୍ଣ ପ୍ରତିଶନ୍ତି କୁଳ ସ୍ଥିର ସ୍ତ୍ରୀ ସୁଦୃଷ୍ଟ ବାସ୍ନେହ ଜାତ ବର୍ଣ୍ଣ ଶଙ୍କର। ଏଇଭଳି ଭାବରେ ବହୁତ ପ୍ରକାର ବୁଦ୍ଧି ଦେଖେଇଲେ ଅର୍ଜୁନ, ବହୁତ ପ୍ରକାର ପଣ୍ଡିତ ଭଳି କଥା କହିଲେ। ଏ ଯେଉଁ ଆମେ ହତ୍ୟା କରିବା ଏମାନେ ସମର୍ଥିତ, ତେଣୁ ଏମାନେ ଯେଉଁ ତାଙ୍କର କୁଳର ମୁଖ୍ୟ ଲୋକ ଯଦି ମୃତ୍ୟୁବରଣ କରିବ ତାଙ୍କ ସ୍ତ୍ରୀମାନେ ବିଧବା ହୋଇଯିବେ, ବିଧବା ହେଲେ ସବୁ ସେମାନେ ବ୍ୟଭିଚାରରେ ଲିପ୍ତ ରହିବେ, ବ୍ୟଭିଚାର ହେଲେ ତାଙ୍କର ଦାରିଦ୍ର ସନ୍ତାନ ଜାତ ହେବ, ଦାରିଦ୍ର ସନ୍ତାନ ଜାତ ହେଲେ ସମାଜରେ ବିଭିନ୍ନ ପ୍ରକାର ଉତ୍ପାଦ ସୃଷ୍ଟି ହେବ। ଏଇଭଳି ଭାବେ ବହୁତ ପ୍ରକାର ବିଦ୍ୱାନ ଭଳି କଥା କହିଲେ, ପଣ୍ଡିତ ଭଳି କଥା କହିଲେ ଅର୍ଜୁନ। ପ୍ରଥମ ଅଧ୍ୟାୟ ସାରା ଭଗବାନ କହିଲେ, ଅର୍ଜୁନ ତୁମର ପାଣ୍ଡିତ ସେତିକି ଥାଉ, ତୁମେ ବର୍ତ୍ତମାନ ଯୁଦ୍ଧ କର, ତସ୍ମାଚିଷ୍ଟ କହନ୍ତି ଯୁଦ୍ଧା କୃତ ନିଶ୍ଚୟ, ନିଶ୍ଚୟ କର ତୁମେ ଯୁଦ୍ଧ କର, ଏସବୁ ଚିନ୍ତା କର ନା, ପଣ୍ଡିତ ଦେଖିବା ଦରକାର ନାହିଁ, ବର୍ତ୍ତମାନ ମୋତେ ପଣ୍ଡିତ ଗିରି ଦେଖିବା ଦରକାର ନାହିଁ। ଭଗବାନ ଚାହୁଁନାହାନ୍ତି ଅର୍ଜୁନ ଯୁଦ୍ଧ କରନ୍ତୁ, ଭଗବାନ ବ୍ୟବସ୍ଥାରେ ସବୁ ହୋଇଛି। ଭଗବାନ ଅର୍ଜୁନଙ୍କର ମନରେ ବିଶ୍ୱାସ ବଢ଼ିଦେଲେ, ଅର୍ଜୁନ ପ୍ରକୃତିରେ ପ୍ରସ୍ତୁତ ହୋଇଥିଲେ ଯୁଦ୍ଧ କରିବା ପାଇଁ, ଧନୁରୁଦ୍ୟମ ପାଣ୍ଡବ ବୋଲି କୁହାଯାଉଛି, ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଯାଇଛି, କିନ୍ତୁ ଭଗବାନ ଚାହିଁଲେ ନାହିଁ। ଭଗବାନ ସବୁକିଛି କରିପାରିବେ, ନଚେଇ ପାରିବେ ସବୁକିଛି, ତେଣୁ ଭଗବାନ ତାଙ୍କ ହୃଦୟରେ ଏଭଳି ପ୍ରେରଣା ଦେଲେ। ଅର୍ଜୁନ କହିଲେ, ଅଚ୍ୟୁତ ସେନୋର ଉଭୟ ମଧ୍ୟ ରଥମ ସ୍ଥାପନ, ଅଚ୍ୟୁତ ଦୁଇ ସେନାଙ୍କ ମଧ୍ୟରେ ଆମେ ପ୍ରଥମ ସ୍ଥାପନ କର, ମୁଁ ଦେଖିବି କାହା ସହିତ ମୁଁ ଯୁଦ୍ଧ କରିବି। ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଯାଇଥିଲେ, ଧନୁ ଧରିକି ରେଡ଼ି ହୋଇଯାଇଥିଲେ, ଧନୁବୁଦ୍ଧ ପାଣ୍ଡ ବୋଲି କୁହାଯାଇଛି। ତେଣୁ ଭଗବାନ ନେଇଗଲେ ଭୀଷ୍ମ ଦ୍ରୋଣ ସାମ୍ନାରେ ରଖି ପତେ କହିଲେ, ସମବେତା କୁରୁନୀତି, ସେ ଭଗବାନ ଆଙ୍ଗୁଠି ଦେଖେଇ କହିଲେ, ହେ ଅର୍ଜୁନ ଦେଖ ଏଇସବୁ କୁରୁମାନେ ଅଛନ୍ତି। ଆଚାର୍ଯ୍ୟମାନେ କହନ୍ତି ଭଗବାନ ଯେତେବେଳେ ଆଙ୍ଗୁଠି ଦେଖେଇକୁ ଦେଖେଇ ଦେଲେ, ସେଇଥିରେ ସେଇ ସମୟରେ ଅର୍ଜୁନଙ୍କ ମନରେ ବିଷାଦ ଆସିଗଲା, ତା ପୂର୍ବରୁ ବିଷାଦ ଆସିନଥିଲା। ଧନୁରୁଦ୍ୟମ ତାଙ୍କର ଯୁଦ୍ଧ କରିବା ପାଇଁ ବହୁତ ଆଗ୍ରହ ଥିଲା ସେତେବେଳେ, କିନ୍ତୁ ବିଷାଦଗ୍ରସ୍ତ ହୋଇଗଲେ ସେତେବେଳେ ଆଉ ବୁଦ୍ଧି ଜୁଟିଲା ନାହିଁ, ସବୁ ପାଣ୍ଡିତ ସବୁ ଚାଲିଗଲା ତାଙ୍କର। କହିଲେ, ପ୍ରଭୁ କାର୍ପଣ୍ୟ ଦୋଷ ବହତ ସ୍ୱଭାବ ପୃଚ୍ଛାମି ତ୍ୱାଂ ଧର୍ମ ସମୁଢ ଚେତା ଯଶ୍ରେୟସ୍ୟା ନିଶ୍ଚିତ ରୋହିତାନ୍ମେ ଶିଷ୍ୟ ସ୍ତେହ ସାଧିମାନଙ୍କ ପ୍ରପନ୍ନ। ପ୍ରଭୁ ମୁଁ କୃପଣ ଦୋଷରେ ଗ୍ରସ୍ତ ହୋଇଯାଇଛି, ମୋର ଧର୍ମ କ'ଣ ମୁଁ ଜାଣିପାରୁନାହିଁ, ମୁଁ ଯଦି ବହୁତ ବଡ଼ ବଡ଼ କଥା କହିଲି କିନ୍ତୁ ପ୍ରକୃତରେ ମୁଁ କିଛି ଜାଣିନାହିଁ, ମୁଁ ନମ୍ବର ୱାନ୍ ମୃତ। ତେଣୁ ପ୍ରଭୁ ମୁଁ ଆପଣଙ୍କ ଶରଣରେ ଗଲି, ମୁଁ ଆପଣଙ୍କ ବନ୍ଧୁ ନୁହଁ ବର୍ତ୍ତମାନ, ମୁଁ ଆପଣଙ୍କ ସଖା ନୁହଁ, ଆପଣଙ୍କ ଶିଷ୍ୟ, ଆପଣ ମୋତେ ଶୋଧନ କରନ୍ତୁ। ତେଣୁ ଭଗବାନ କହିଲେ, ଠିକ୍ ଅଛି ଅର୍ଜୁନ, ଅଶୁଚ୍ୟାନ ଅନୁସୋଦସ୍ତନ ପ୍ରଜ୍ଞା ବାଦାସ ବାସେ ଗତାଶୁନ ଗତାଶୁସ ନାମ ସୁଧୁ ପଣ୍ଡିତା। ତୁମେ ବହୁତ ବଡ଼ ବଡ଼ କଥା କହିଲ, ଅଶୁଚ୍ୟାନ ଯେଉଁ ବିଷୟରେ ସୂଚନା କରିବା କଥା ନୁହଁ, ତୁମେ ସେହି ବିଷୟରେ ସୂଚନା କରି ଚାଲିଛ। ପ୍ରଥମ ଅଧ୍ୟାୟରେ ଯେତେ ଶ୍ଳୋକ ପାଇଲେ ସବୁ ସେହି ବିଷୟରେ ସୂଚନା କଲ, ଯେଉଁ ବିଷୟରେ ସୂଚନା କରିବା କଥା ନୁହଁ ତୁମେ ସେହି ବିଷୟରେ ସୂଚନା କଲ। ଅଶୁଚ୍ୟାନ ଅନୁସୋଦ ପ୍ରଜ୍ଞା ବାଦାସ ବହୁତ ବିଦ୍ୱାନ ଭଳି କଥା କହିଲ, ପଣ୍ଡିତ ଭଳି କଥା କହିଲ, ଅଶୁଚ୍ୟାନ ଅନୁସୋଦ ପ୍ରଜ୍ଞା ବାଦାସ ଗତାଶୁନ ଗତାଶୁସ, ଯେଉଁମାନେ ପଣ୍ଡିତ ସେମାନେ ଶରୀର ଭିତରେ ଚିନ୍ତା କରନ୍ତି ନାହିଁ, ଅସୁନ୍ କହିଲେ ପ୍ରାଣବାୟୁ, ଅସୁନ୍ ବାୟୁ ପ୍ରାଣବାୟୁ ଆମର ଯେଉଁ ରହିଛି, ଆମର ଯେଉଁ ହୃଦୟ ରହିଛି, ହୃଦୟରେ ଦଶ ପ୍ରକାର ବାୟୁ ରହିଛି, ତା ଦେହରେ ପାଞ୍ଚଟା ହେଉଛି ମୁଖ୍ୟ ବାୟୁ, ପାଞ୍ଚ ପ୍ରାଣ କ'ଣ ଅପାନ ଉଦାନ ବ୍ୟାନ ସମାନ ଏଇଭଳି ଭାବରେ ରହିଛି ପାଞ୍ଚଟି ବାୟୁ ରହିଛି। ତେଣୁ ଏଇ ଯେଉଁ ପାଞ୍ଚଟି ବାୟୁରେ ଆମର ଆତ୍ମା ରହିଛି, ଝୁଲିକି ରହିଛି ଆତ୍ମା। ତେଣୁ ଏଇ ଯେଉଁ ରହିଛି ଇଏ ବାୟୁ ଅସୁର ବୋଲି କୁହାଯାଉଛି, ପ୍ରାଣବାୟୁ। ଯେଉଁମାନେ ବିଦ୍ୱାନ ବ୍ୟକ୍ତି ପଣ୍ଡିତ ବ୍ୟକ୍ତି ସେମାନେ ଶରୀର ବିଷୟରେ ଚିନ୍ତା କରନ୍ତି ନାହିଁ। ସୂଚନା ଗତାଶୁନ ଗତାଶୁଷ ଇଏ ଚାଲିଗଲା, ଆର ପ୍ରାଣ ଚାଲିଗଲା, ଆର ପ୍ରାଣ ରହିଛି, ଏଇଭଳି ଭାବରେ ଚିନ୍ତା କରନ୍ତି ନାହିଁ ସେମାନେ। ନାନୁ ସୋଚନ୍ତି ପଣ୍ଡିତା, ପଣ୍ଡିତମାନଙ୍କର ଏଇଟା କର୍ତ୍ତବ୍ୟ ନୁହଁ, ପଣ୍ଡିତମାନେ ଏ ବିଷୟରେ ଚିନ୍ତା କରନ୍ତି ନାହିଁ। ଶରୀର ଅଛି ଚାଲିଗଲା କିନ୍ତୁ ଚିନ୍ତା ନାହିଁ, ଆତ୍ମା ସମେତ ଚିନ୍ତା କରନ୍ତି ସେମାନେ, ଇଏ ହେଉଛି ପଣ୍ଡିତ। ନାନୁ ସୋଚନ୍ତି ପଣ୍ଡିତା, ଭଗବାନ ଅର୍ଜୁନ ନିଜେ ଅନୁଭବ କରୁଥିଲେ ପ୍ରଭୁ ମୁଁ ମୂର୍ଖ, ଭଗବାନ ମଧ୍ୟ କହିଲେ ତୁମେ ନମ୍ବର ୱାନ୍ ମୂର୍ଖ, ଶୁଣ ମୁଁ ତୁମ ପଣ୍ଡିତ କହୁଛି, ତୁମକୁ ବୁଦ୍ଧି ପ୍ରଦାନ କରୁଛି, ଏ କ'ଣ ପାଣ୍ଡିତ୍ୟ ବର୍ତ୍ତମାନ ମୁଁ ମୋଠାରୁ ଶୁଣ ପାଣ୍ଡିତ୍ୟ। ଭଗବାନ ଜ୍ଞାନ ଦେବା ପାଇଁ ଆରମ୍ଭ କଲେ, ଅନେକ ପ୍ରକାର ଜ୍ଞାନ ଦେଇଛନ୍ତି। ତେଣୁ ଏଇଭଳି ଭାବରେ ପଣ୍ଡିତା ଯେଉଁମାନେ ସେମାନେ ଶରୀର ଚେତନାରେ ନଥାନ୍ତି, ଶରୀର ଚେତନାରେ ନଥାନ୍ତି, ସେମାନେ ଆତ୍ମଚେତନାରେ ଥାଆନ୍ତି। ଭାଗବତମ ଗୋଟିଏ ଶ୍ଳୋକ କରି ଆମ କଥା ବିଶ୍ରାମ ଦେବା, ଭାଗବତମ ପ୍ରଥମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଯେ ଯେତେବେଳେ ସୁଖଦେବ ଗୋସ୍ୱାମୀ, ଆପଣମାନେ ଜାଣିଥିବେ ବହୁ ମାଆଙ୍କ ଗର୍ଭରେ ବହୁତ ବର୍ଷ କାଳ ରହିଗଲେ, ବାର ବର୍ଷ କାଳ ରହିଗଲେ, ପାଖାପାଖି ରହିଗଲେ ବୋଲି କୁହାଯାଏ। ତେଣୁ ଯେତେବେଳେ ସେ ଜନ୍ମ ନେଉନଥିଲେ, ଜନ୍ମ ନେବା ପାଇଁ ଚାହୁଁନଥିଲେ, ବ୍ୟାସଦେବ ଯେତେ ଅନୁରୋଧ କଲେ ମଧ୍ୟ ସେ ମାଗିଲେ ନାହିଁ। ତେଣୁ ଭଗବାନ ଯାଇକରି ବ୍ୟାସଦେବ ମଧ୍ୟ ଭଗବାନଙ୍କ ଅବତାର, ସପ୍ତଦଶ ଅବତାର ରୂପେ କୁହାଯାଇଛି ବ୍ୟାସଦେବଙ୍କୁ। ତେଣୁ ସିଏ ଯାଇକରି ଦ୍ୱାରକାରେ ଭଗବାନ ଦ୍ୱାରକାଧୀଶଙ୍କୁ ଅନୁରୋଧ କରିକି ଆଣିଲେ, ଦ୍ୱାରକାଧୀଶ ଯେତେବେଳେ କହିଲେ ଯେ ତୁମେ ଜନ୍ମ ନିଅ, ତୁମକୁ ମାୟାଗ୍ରସ୍ତ କରିବ ନାହିଁ, ତୁ ସେଠୁ ଜନ୍ମ ନେଲେ, ଜନ୍ମ ନେଲା ପରେ ଚାଲିଲେ ସାଙ୍ଗେ ସାଙ୍ଗେ ପ୍ରବୃଦ୍ଧା କରିବା ପାଇଁ। ତେଣୁ ଏ ଶ୍ଳୋକଟି ଅଛି ପ୍ରଥମ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ, ଯେତେବେଳେ ଦୃଷ୍ଟୁଆ ଅନୁଜାନତମ ଋଷି ମା ଆତ୍ମଦମ ଅପି ଅନନ୍ତମ ଦେବ୍ୟା ରିଓ ପରିଦଧୁ ନ ନ ସୁତସ୍ୟ ଚିତ୍ରମ ତଦ୍ଭିକ୍ଷ ପୃଚ୍ଛତି ମୁନୋ ଜଗଦୁସ୍ତବାସ୍ତି ସ୍ତ୍ରୀ କୁ ଭେଦା ନ ସୁତସ୍ୟ ବିଭିକ୍ତ ଦୃଷ୍ଟି। ଯେତେବେଳେ ଦୃଷ୍ଟୁଆ ଅନୁଜାନତମ ଋଷି, ଦୃଷ୍ଟୁଆ ଅନୁଜାନତମ ଋଷି ଆତ୍ମଜମ ଅପି ଅନଗ୍ନମ, ଯେତେବେଳେ ପୁଅ ଚାଲିଯାଉଛି, ତାଙ୍କ ନାମକରଣ ହେଇନି, ଋଷି ବୋଲି କୁହାଯାଉଛି, ତାଙ୍କ ନାମକରଣ ହେଇନି, ଦୁଷ୍ଟ ଅନୁଜାତମ ଋଷି ଆତ୍ମଜମ ଅପି ଅନଗ୍ନମ, ଆତ୍ମଜମ ଆତ୍ମଜମ କହିଲେ ଯେ ପୁଅ ଜାତ ହେଇଛି, ତା ନାମ ପରେ ପରେ ସୁଖଦେବ ରଖା ହେବ, ସେ ଯାଉଛି ଆଗରେ ଯାଉଛନ୍ତି, ସେ ଉଲଗ୍ନ ହୋଇକି ଯାଉଛନ୍ତି, କିନ୍ତୁ ଯୁବକ ଯୁବକ ଶରୀର ଥିଲା, ଯୁବକ ଶରୀର ଯାଉ ନିକଟରେ ଦେବ୍ୟା ରିଓ ପରିଦଧୁ ନ ସୁଦେଶ, ନିକଟରେ ଯେଉଁ ନଦୀ ରହିଛି ସରସ୍ୱତୀ ନଦୀ, ସେଠି ଯେଉଁ ଦେବୀମାନେ ଉସରାମାନେ ସ୍ନାନ କରୁଛନ୍ତି, ଉଲଗ୍ନ ହେଇ ସ୍ନାନ କରୁଛନ୍ତି, କିନ୍ତୁ ଇଏ ଯେତେବେଳେ ଯୁବକ ଯାଉଛନ୍ତି ଉଲଗ୍ନ ହେଇକରି, ତାଙ୍କର କିଛି ଚିନ୍ତା ନାହିଁ, ସେମାନେ ସ୍ନାନ କରୁଛନ୍ତି। କିନ୍ତୁ ଏ ଋଷି ଯେତେବେଳେ ଆସିଲେ, ବୃଦ୍ଧ ଋଷି ବ୍ୟାସଦେବ ଋଷି ଆସିଲେ, ସିଏ ଅନଗ୍ନ ହୁଅନ୍ତି, ସିଏ ଅନଗ୍ନ, ସିଏ କୌଣସି ନଗ୍ନ ହେଇନାହାନ୍ତି, ସେ ବସ୍ତ୍ର ପରିଧାନ କରିଛନ୍ତି। କିନ୍ତୁ ଏ ଦେବୀମାନେ କ'ଣ ଆସିଲେ, ଲଜ୍ଜା ଦେବ୍ୟା ହିଉ ପରିଦଧୁ, ଲଜ୍ଜାବଶରେ ସେମାନେ ପଳାଇ ଆସିକରି ବସ୍ତ୍ର ପରିଧାନ କଲେ, ପରିଦଧୁ ନ ସୁତସ୍ୟ ଚିତ୍ରମ, କିନ୍ତୁ ଯୁବକ ପୁଅ ଯେତେବେଳେ ଯାଉଥିଲା, ତାଙ୍କର କିଛି ଚିନ୍ତା ହେଇନଥିଲା, ସେମାନେ ସ୍ନାନ କରି ଚାଲିଥିଲେ ସେଭଳି ଭାବରେ। ଏଇଟା ଗୋଟେ ବିଚିତ୍ର କଥା, ଆଶ୍ଚର୍ଯ୍ୟ କଥା। ତେଣୁ ତଦ୍ଭିକ୍ଷା ପୃଚ୍ଛତି ମୁନୋଃ, ତେଣୁ ଇଏ ପଚାରିଲେ, ବ୍ୟାସଦେବ ପଚାରିଲେ ତାଙ୍କୁ ବିଭିକ୍ତ ଦୃଷ୍ଟିରେ, ପଚାରିଲେ ସ୍ତ୍ରୀ ପୁଅ ବିଧା, ପଚାରିଲେ ମୋର ପୁଅ ଆଗରେ ଯାଉଛି, ଯୁବକ ବ୍ୟକ୍ତି ତୁମେ ତାଙ୍କୁ ଦେଖି ସ୍ନାନ କରି ଚାଲିଥିଲ, ମୁଁ ତ ବହୁତ ଦୂରରେ ଥିଲି, ମୁଁ ତୁମଠୁ ଲକ୍ଷ୍ୟ କରିନାହିଁ, କିନ୍ତୁ ମୋତେ ଦେଖି ଏଭଳି ଭାବରେ ବସ୍ତ୍ର ପରିଧାନ କର, କାରଣ କ'ଣ? ଆଶ୍ଚର୍ଯ୍ୟ ହେଇଗଲେ, ଦେବୀ ଭଗବାନଙ୍କ ଅବତାର, ସିଏ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତେଣୁ ସିଏ କହିଲେ କି ସ୍ତ୍ରୀ କୁ ଭିଦା ନ ତୁ ସୁତଶ୍ଚ ବିଭିକ୍ତ ଦୃଷ୍ଟି, ଆପଣଙ୍କର ସ୍ତ୍ରୀ ପୁରୁଷ ଭେଦ ରହିଛି,
କିନ୍ତୁ ଆପଣଙ୍କ ପୁତ୍ରର ସେ ଭେଦ ନାହିଁ, କିଏ ସ୍ତ୍ରୀ କିଏ ପୁରୁଷ ସେ ଜାଣିପାରୁନାହିଁ, ସେ ଆତ୍ମଚେତନାରେ ଅଛନ୍ତି, ଏଇଭଳି ଭାବରେ କୁହାଯାଇଛି। ପ୍ରଭୁପାଦ ମହାରାଜ ଭାବାର୍ଥରେ କହିଛନ୍ତି ବ୍ୟାସଦେବ ଯିଏ ଆତ୍ମଚେତନାରେ ଥିଲେ ତା ନୁହଁ, କିନ୍ତୁ ସେ ଗୃହସ୍ଥ ଆଶ୍ରମରେ ଥିଲେ, ସେଥିପାଇଁ ଏଇ ମର୍ଯ୍ୟାଦା ସେ ସ୍ଥାପନ କରିଛନ୍ତି, ସେଥିପାଇଁ ଏ କଥାଟି କୁହାଯାଇଛି। ଯେଉଁମାନେ ପ୍ରକୃତରେ ଉନ୍ନତ ସନ୍ଥ ସେମାନେ ଦେଖନ୍ତି ନାହିଁ, ପୁରୁଷ ସ୍ତ୍ରୀ ଭେଦ ଦେଖନ୍ତି ନାହିଁ, ସେମାନେ ଆତ୍ମଚେତନାରେ ରହିଛନ୍ତି। ତେଣୁ ଏଇଭଳି ଭାବରେ କଥା ସବୁ ରହିଛି। ଆମର କଥା କହିକି ବିଶ୍ରାମ ଦେବ ପୂର୍ବରୁ ପଚାରିବା ଆମ କଥା କିଛି ବୁଝିହେଲା ନାହିଁ, କାହାର କିଛି ପ୍ରଶ୍ନ ଅଛି ନା ନାହିଁ? ଆଜ୍ଞା ଆଜ୍ଞା ସେଭଳିଆ ଯେଉଁମାନେ ଏଇଟାକୁ ଯାଇଛନ୍ତି ଯେ ଯେଉଁମାନେ ଏଇ ତ୍ରିଗୁଣକୁ ରୁଦ୍ଧ କଲେଣି କ'ଣ ବ୍ରହ୍ମଭୂତ ପ୍ରସନ୍ନାତ୍ମା ନୋତ ଦିନ କାଙ୍କତି ସମାଜ ସର୍ବେଶ ଭୂତେଶ ମଦ୍ଭକ୍ତି ଲଭତେ ପରା। ବ୍ରହ୍ମଭୂତ ସ୍ୱରୂପ ଯେଉଁମାନେ ଗଲେଣି, ତ୍ରିଗୁଣରୁ ଉର୍ଦ୍ଧ ଗଲେଣି, ସେମାନେ ଏହି ସ୍ତର ପ୍ରାପ୍ତ ହେବେ ଏବଂ ଏହି ସ୍ତରରୁ ଭକ୍ତି ଆସୁଛି, ମଦ୍ଭକ୍ତି ଲଭତେ ପରା। ଏହି ବ୍ରହ୍ମଭୂତ ସ୍ତର ହେଉଛି ପ୍ଲାଟଫର୍ମ, ମିନିମମ୍ ପ୍ଲାଟଫର୍ମ ଫର୍ ଭକ୍ତି, ଏଇଟା ହେଉଛି ମିନିମମ୍ ପ୍ଲାଟଫର୍ମ। କିନ୍ତୁ ପ୍ରାକ୍ଟିକାଲି ଜଣେ ଯଦି ସିଏ ରିଏଲାଇଜ୍ ପର୍ସନ୍ ନହେଲେ ସେ ଏଇଟାକୁ ରିଏଲାଇଜେସନ୍ ଆସିବ ନାହିଁ, କିନ୍ତୁ ଥିଓରିଟିକାଲି ଜ୍ଞାନଟା ହେବ, ଥିଓରିଟିକାଲି ଜ୍ଞାନଟା ହେବ, ଆସେ ଥିଓରିଟିକାଲରୁ ପୁଣି ପ୍ରାକ୍ଟିକାଲ ସେ ନିଜେ ସେ ସ୍ତରକୁ ଆସିବେ, ସେ ପ୍ରାକ୍ଟିକାଲ ସେ ସ୍ତର ନଗଲେ ମଧ୍ୟ। କିନ୍ତୁ ଯେଉଁଭଳି ଭାବରେ ସେଇ ସ୍ତରର ବର୍ଣ୍ଣନା କର, ଆମେ ଯାଇନି, ବୈକୁଣ୍ଠ ଲୋକ କେହି ଯାଇନାହାନ୍ତି, ଆମେ ଏଇ ବୌଦ୍ଧିକ ଜଗତରେ ରହିଛେ, କିନ୍ତୁ ବୈକୁଣ୍ଠ ଲୋକର ବର୍ଣ୍ଣନା ସବୁ କରାଯାଉଛି, ବୈକୁଣ୍ଠ ଲୋକ ଏଭଳି ସେଭଳି ସେଭଳି ସେ ରିଏଲାଇଜେସନ୍ ଯେଉଁମାନେ ରିଏଲାଇଜ୍ କଲା କଥା ରିଏଲାଇଜ୍ ଏଇଛନ୍ତି ରିଏଲାଇଜ୍ ସୋଲ୍ ଜ୍ଞାନୀ ନା ତତ୍ତ୍ୱଦର୍ଶନ, ତତ୍ତ୍ୱଦର୍ଶନ କହିଲେ ରିଏଲାଇଜ୍ ରିଏଲାଇଜ୍ ସୋଲ୍ ଯେଉଁମାନେ ସେମାନେ ହେଉଛନ୍ତି ଗୁରୁ। ତେଣୁ ଯେଉଁମାନେ ସେ ସ୍ତରକୁ ଯାଇନାହାନ୍ତି ମଧ୍ୟ, ସେ ରିଏଲାଇଜେସନକୁ ଯାଇନାହାନ୍ତି, ଲୋୟର ସ୍ତରରେ ରହିଛନ୍ତି, କିନ୍ତୁ ତଥାପି ସେମାନେ ସେଇ ବିଷୟରେ କଥା କହୁଛନ୍ତି ନା, ସେ ରିଏଲାଇଜ୍ ସ୍ତର ବିଷୟରେ କଥା କହୁଛନ୍ତି, ତାଙ୍କ ମନ କଥା ମନଗଡ଼ କଥା କହୁନାହାନ୍ତି, ସେ ରିଏଲାଇଜ୍ ସ୍ତର କଥା
କହୁଛନ୍ତି।
ଆଜ୍ଞା ହଁ, ସେ ସ୍ତରକୁ ଯିବାକୁ ପଡ଼ିବ, ସେ ସ୍ତରକୁ ଗଲେ ଆମେ ରସଗୋଲାଟା, ରସଗୋଲାଟା କେମିତି ଟେଷ୍ଟ ମିଠା, ଆମେ କହିଲୁ ରସଗୋଲାଟା ମିଠା, ଆମେ ନିଜେ ଟେଷ୍ଟ ନ କଲେ କ'ଣ ଜାଣିପାରିବା କି? କିନ୍ତୁ ଏଇ ଯେଉଁ ଅନୁଭୂତିଟା ରହୁଛି ଏଇଟା ମାନେ କ'ଣ ମାନେ ଟିକିଏ ଉନ୍ନତ ସ୍ତର କଥା ରହୁଛି ନା, ସବୁ ଉନ୍ନତ ସ୍ତର କଥା। ଏଇ ସ୍ତରକୁ ଯେଉଁମାନେ ଗଲେଣି, ଏଇ କଥା ଯେଉଁମାନେ କହିପାରୁଛନ୍ତି, ଏ ବିଷୟରେ ଜାଣିପାରୁଛନ୍ତି, ସେମାନେ ସାଧାରଣ ବ୍ୟକ୍ତି ନୁହଁନ୍ତି, ତାଙ୍କ ସବୁ ବହୁତ ଉନ୍ନତ ସ୍ତର କଲେଣି, ସେମାନେ ଅନ୍ ଦି ପ୍ରୋସେସ୍ ଅଫ୍ ରିଏଲାଇଜେସନ୍, ଅନ୍ ଦି ପ୍ରୋସେସ୍ ଅଫ୍ ରିଏଲାଇଜେସନ୍ ୱାନ୍ ଡେ ଦେ ୱିଲ୍ ଆଟେଣ୍ଡ ଦ ରିଏଲାଇଜେସନ୍। ଆଜ୍ଞା ମାନେ ଏଇଟା ଯେଉଁ ରହିଛି ଏଇଟା 14 ଅଧ୍ୟାୟରେ ଅର୍ଜୁନ ପଚାରିଛନ୍ତି କିମାଚାର ପ୍ରଥମ ସେଇଟା ତ୍ରିଗୁଣ ନଥିବର୍ତ୍ତେ, ତ୍ରିଗୁଣକୁ ଯେଉଁମାନେ ଉର୍ଦ୍ଧକୁ ନ ଯାଇଛନ୍ତି ସେମାନେ ଏଇଟାକୁ ରିଏଲାଇଜେସନ୍ ହେଇପାରିବ ନାହିଁ, କିନ୍ତୁ ସେମାନେ ଯାଇଛନ୍ତି ବୋଲି କେମିତି ଜାଣିବା? କିମାଚାର 14 ଅଧ୍ୟାୟରେ ଭଗବାନ ତା'ର ଉତ୍ତର ଦେଇଛନ୍ତି, ତା'ର ଯେଉଁମାନେ ଦ୍ୱିତୀୟ ଅଧ୍ୟାୟରେ ମଧ୍ୟ ସେଟା କହିଛନ୍ତି ସ୍ଥିତପ୍ରଜ୍ଞ ସେବା ଭାଷା ସମାଧିତ କେଶବ ସ୍ଥିତଧି କିମ୍ ପ୍ରଭାସ କିମ୍ ଆସିତ ବ୍ରଜତି କିମ୍, ଏହି ସ୍ତରକୁ ଯେଉଁମାନେ ଗଲେଣି ତାଙ୍କର ଲକ୍ଷଣ କ'ଣ, କେମିତି ସେମାନେ କଥା କୁହନ୍ତି, କେମିତି ସେମାନେ ତେଣୁ ଏଇ ଯେଉଁ ରହିଛି ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ 58-52 ଏଇ ଯେଉଁ 15 ଶ୍ଲୋକରେ ଭଗବାନ ତାର ଉତ୍ତର ସବୁ ଦେଇଛନ୍ତି। ଦୁଃଖେଷୁ ଅନୁଦ୍ୱିଗ୍ନ ମନା ସୁଖେଷୁ ବିଗତ ସ୍ପୃହ ଭୀତରାଗ ଭୟ କ୍ରୋଧ ଇତ୍ୟାଦି ମୃତ୍ୟୁଛନ୍ତି। ଆମେ ଦେଖିବା ଯେଉଁମାନେ କ'ଣ ଦୁଃଖ ଆସିଲେ ଉଦ୍ବିଗ୍ନ ହେଉନାହାନ୍ତି, ଆମେ ଏଇଟା ଦେଖିପାରିବା ଜାଣିପାରିବା।
ଦୁଃଖରେ ଯେଉଁମାନେ ଉଦ୍ବିଗ୍ନ ହୋଇଗଲେ ବୁଝିବା ପଡ଼ିବ ସେମାନେ ସେ ସ୍ତରକୁ ଯାଇନାହାନ୍ତି। ସୁଖୀ ସୁଖ ବହୁତ ସୁଖ ଆସିଗଲା, ବହୁତ ଆନନ୍ଦରେ ହୃତୋତ୍ସାହ ହୋଇଯିବା, ବହୁତ ଉତ୍ସାହ ସମ୍ପନ୍ନ ହୋଇକରି ହେବା, ଏଇଟା ହେଉନାହାନ୍ତି। ଏବଂ ସବୁ ଲକ୍ଷଣ ତାହା ରହିଛି, ବ୍ରହ୍ମପୁତ୍ର ଲକ୍ଷଣ ସବୁ ରହିଛି, ଅନେକ ପ୍ରକାର ଭଗବଦ୍ଗୀତାରେ ବର୍ଣ୍ଣନା କରାଯାଇଛି। ସେଥିରୁ ଆମେ ଜାଣିବା ତାଙ୍କର ସ୍ତର କେଉଁଠି ଅଛି, ଆମେ ମଧ୍ୟ ରିଏଲାଇଜ୍ କରିବା ଆମ ସ୍ତର କେଉଁଠି ରହିଛି। ଭକ୍ତି ପରସା ଅନୁଭବ ବିରକ୍ତି ଅନୈତ୍ର ଚୈସତ୍ରିକ ଏବଂ କାଳ, ଆମେ ଯେଉଁ ଭଗବାନ ଭକ୍ତି କରୁଛେ ସେଠି ଆମର ଭଗବାନଙ୍କର ଅନୁଭବ ଆସୁଛି। ଏବଂ ସେହିଭଳି ଭାବରେ ଆମେ ବିରକ୍ତି ଅନ୍ୟତ୍ର ଭୌତିକ ଆସକ୍ତିରୁ ଆମେ ବିରକ୍ତି ହେଉଛେ, ଯିଏ ଯେତିକି ବିରକ୍ତ ହୋଇପାରୁଛି ସେ ସେତିକି ସ୍ତରକୁ ଯାଉଛି, ଉନ୍ନତ ହେଉଛି, ଆହୁରି ଉନ୍ନତ ସ୍ତରକୁ ଯାଉଛି। ସେମାନେ ଯେଉଁମାନଙ୍କ ବହୁତ ନୂଆ ଆସକ୍ତି ରହିଛି ସେମାନେ ବହୁତ ନିମ୍ନ ସ୍ତରରେ ରହିଛନ୍ତି, ଯେଉଁମାନଙ୍କର ଟିକିଏ ଆସକ୍ତି କମି କମିକା ଯାଉଛି ସେ ଆସ୍ତେ ଆସ୍ତେ ଉଠୁଛନ୍ତି, ସେମାନେ ଉପରକୁ ଉଠୁଛନ୍ତି, ଉଠିକି ପୁରା ଉଠିଯିବେ, ଗୁଣକୁ ଉର୍ଦ୍ଧକୁ ପଳେଇବେ। ତା'ର ଲକ୍ଷଣ ସବୁ ରହିଛି, ତ୍ରିଗୁଣର ଯେଉଁମାନେ ଗଲେଣି ତାଙ୍କର ଲକ୍ଷଣ ସବୁ ରହିଛି, ସେଥିରୁ ଆମେ ଜାଣିବା କେଉଁ ସ୍ତରରେ ଅଛନ୍ତି। କିନ୍ତୁ ତଥାପି ବୈଷ୍ଣବକୁ ବୁଝିବା ଗୋଟେ କଷ୍ଟ, ସେଥିପାଇଁ ଚୈତନ୍ୟ ଚରିତାମୃତ କୁହାଯାଇଛି ଯେ ହଁ ବୈଷ୍ଣବର କ୍ରିୟା ମୁଦ୍ରା ବିଜ୍ଞାନ ନ ବୁଝ, ଏଇଟା ସାଧାରଣ ଭାବେ କୁହାଗଲା। କିନ୍ତୁ ତଥାପି ଜଣେ ଆମର ଯେଉଁ ରହିଥିଲେ, ଯେଉଁ ବୈଷ୍ଣବ ଯିଏ ରହିଥିଲେ ସାମ୍ନାରେ ଶୁଖୁଆ କରୁଥିଲେ, ସେ ଭଗବାନ ଭଜନ କରୁଥିଲେ, କ'ଣ ତାଙ୍କ ନାଁ, ତେଣୁ ସାମ୍ନା ଦେଖିବା ସାମ୍ନାରେ ଶୁଖୁଆ ରଖିଛନ୍ତି, ଇଏ କ'ଣ ବୈଷ୍ଣବ ଆମେ ବୁଝିପାରିବା ନାହିଁ। ତେଣୁ ଅବଶ୍ୟ ଏଇଟା ଥିଓରିଟିକାଲ ରହିଛି, କିନ୍ତୁ ତଥାପି କିଛି କିଛି ଜ୍ଞାନ ଆମେ ପ୍ରାପ୍ତ ହୋଇପାରିବା କିଛି କିଛି। ଆପଣମାନଙ୍କୁ ବହୁତ ଧନ୍ୟବାଦ। ଜୟ ଶ୍ରୀମଦ୍ ଭଗବତ ଗୀତା କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବିତ ଗୌରଭକୁନ୍ଦ କି, ଦାୟୀ ଗୌର ପ୍ରମାନନ୍ଦୀ।